అది గారి ప్రత్యేక భక్త సబ్దంలో ఉందా గ్రహాస్తులు ఉందా అనే గతకాలి సుఖరూప గోస్వామికు పరిచిత మహారాజు గారు ప్రశ్న సంబంధ ఆలోచన కూర్చున్నారు. କିପରି ଭାବରେ ମହାରାଜ ପରୀକ୍ଷିତ ଏ ସୃଷ୍ଟିର କ୍ରମ ସମ୍ବନ୍ଧରେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରେ ସ୍ମରଣ କରି ସୃଷ୍ଟିର ବୈଚିତ୍ରତା ସମ୍ବନ୍ଧରେ ପ୍ରଶ୍ନ କରିଥାନ୍ତି. ତାଙ୍କର ପ୍ରଶ୍ନ ଥିଲା, ମହର୍ଷ ଏକ ବୈଚିତ୍ର୍ୟ କଥନ ହୋଇଛି, ହେ ମହର୍ଷି ଏ ସଂସାରରେ ଏତେ ବିଚିତ୍ରତା ବା ଭିନ୍ନତା କାହିଁକି? ଆମେ ଦେଖୁ ଯେ ଯଦିଓ ମନୁଷ୍ୟ ଜନ୍ମଗ୍ରହଣ କରୁଛି ବା ପ୍ରାଣୀମାନେ ଜନ୍ମଗ୍ରହଣ କରୁଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ବିଭେଦ ରହିଛି ବା ଭିନ୍ନତା ରହିଛି। କେହି ଧନୀ ପରିବାରରେ ଜନ୍ମଗ୍ରହଣ କରୁଛି, କେହି ଗରିବ ପରିବାରରେ ଜନ୍ମଗ୍ରହଣ କରୁଛି, କେହି ସୁନ୍ଦର ହେଇ ଜନ୍ମଗ୍ରହଣ କରୁଛି, କେହି ଅସୁନ୍ଦର ହେଇ ଜନ୍ମଗ୍ରହଣ କରୁଛି, କେହି ପୁରୁଷ ରୂପରେ ଜନ୍ମଗ୍ରହଣ କରୁଛି, କେହି ସ୍ତ୍ରୀ ରୂପରେ ଜନ୍ମଗ୍ରହଣ କରୁଛି। ତେଣୁ ବିଭିନ୍ନ ପ୍ରକାର ବିଚିତ୍ରତା ଭିନ୍ନତା, ସେଥିପାଇଁ ପରୀକ୍ଷିତ ମହାରାଜ ଶିକ୍ଷକ ଗୋସ୍ୱାମୀଙ୍କୁ ଏହାର କାରଣ ସମ୍ବନ୍ଧରେ ଜିଜ୍ଞାସା କରୁଛନ୍ତି, ଏହାର କ'ଣ କାରଣ ହେଇପାରେ। ତାର ଉତ୍ତରରେ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରକୃତି ପକ୍ଷେ ଭୌତିକ ପ୍ରକୃତିର ତିନୋଟି ଗୁଣ ରହିଛି, ତାହା ହେଉଛି ସତ୍ତ୍ୱ, ରଜ ଏବଂ ତମଗୁଣ। ଏବଂ ଏହି ଗୁଣ ଅନୁସାରେ ବ୍ୟକ୍ତିର ଆଚରଣ ହୋଇଥାଏ। ଯେପରି ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଚାତୁର୍ବର୍ଣ୍ଣ ମାୟା ସୃଷ୍ଟମ ଗୁଣ କର୍ମ ବିଭାଗତ। ଚାରି ପ୍ରକାର ବର୍ଣ୍ଣ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଏ ଚାରି ପ୍ରକାର ବର୍ଣ୍ଣର ସୃଷ୍ଟି ମୁଁ କରିଛି ଗୁଣ ଏବଂ କର୍ମ ଅନୁସାରେ, ଜନ୍ମ ଅନୁସାରେ ନୁହେଁ। ତେଣୁ ଏହି ଭୌତିକ ପ୍ରକୃତିର ଯେଉଁ ତିନୋଟି ଗୁଣ ରହିଛି ତ୍ରିଗୁଣ, ତାଦ୍ୱାରା ପ୍ରତ୍ୟେକ ପ୍ରାଣୀ ବସି ହୋଇଛି, ସମସ୍ତେ ବନ୍ଧା ହୋଇଛନ୍ତି ଏହି ତିନୋଟି ଗୁଣ ମଧ୍ୟରେ। ଯଦିଓ ଆମେ ନିଜକୁ ସ୍ୱତନ୍ତ୍ର ବୋଲି ଜ୍ଞାନ କରିଥାଉ ବା ନିଜକୁ ସ୍ୱତନ୍ତ୍ର ବୋଲି ଭାବିଥାଉ ଯେ ଆମେ କାହାର ଅଧୀନରେ ନାହୁଁ, ଆମେ ସ୍ୱତନ୍ତ୍ର, କିନ୍ତୁ ସଂସାରରେ କେହି ସ୍ୱତନ୍ତ୍ର ନାହିଁ, ସମସ୍ତେ ବନ୍ଧନରେ ଅଛନ୍ତି, କିନ୍ତୁ ସେ ବନ୍ଧନକୁ ଆମେ ଦେଖିପାରୁ। ମାୟାର ଯେଉଁ ତିନୋଟି ଗୁଣ ରହିଛି, ରଜ୍ଜୁ ବା ରଶି ରହିଛି, ସେଥିରେ ଆମେ ସମସ୍ତେ ବନ୍ଧା ହେଇଛେ, କିନ୍ତୁ ଆମେ ଦେଖିପାରୁନେ ସେ ରଜ। ତାହା ହେଉଛି ସତ, ରଜ ଏବଂ ତମ, ଏ ତିନୋଟି ଗୁଣ ଦ୍ୱାରା ଆମେ ବଶୀଭୂତ ହେଇଛେ ବା ବନ୍ଧା ହେଇଛେ। ତେଣୁ ପ୍ରତିଟି ବ୍ୟକ୍ତିର ହୃଦୟରେ ଏହି ତିନୋଟି ଗୁଣର କ୍ରିୟା ଏବଂ ପ୍ରତିକ୍ରିୟା ଚାଲିଛି। ତେଣୁ ଯେତେବେଳେ ସତ୍ୱଗୁଣର କାହା ନିକଟରେ ପ୍ରଧାନତା ରହିଥାଏ, ତାହେଲେ ସେ ବ୍ୟକ୍ତି ସତ୍ୱଗୁଣୀ ବ୍ୟକ୍ତି ବୋଲି ଆମେ କହିଥାଉ। ଯଦି କାହା ନିକଟରେ ରଜଗୁଣର ପ୍ରଧାନତା ରହିଛି, ସେପରି ବ୍ୟକ୍ତିକୁ ଆମେ ରଜଗୁଣୀ ବ୍ୟକ୍ତି ବୋଲି କହିଥାଉ, ଏବଂ ଯାହା ନିକଟରେ ତମଗୁଣ ରହିଛି ବା ତମଗୁଣର ପ୍ରଧାନତା ରହିଛି, ସେ ବ୍ୟକ୍ତିକୁ ଆମେ ତମଗୁଣୀ ବ୍ୟକ୍ତି ବୋଲି କହିଥାଉ। କିନ୍ତୁ ସତ୍ୱଗୁଣୀ ବ୍ୟକ୍ତି ନିକଟରେ ମଧ୍ୟ ରଜଗୁଣ ଏବଂ ତମଗୁଣ ରହିଛି, ବା ରଜଗୁଣୀ ବ୍ୟକ୍ତି ନିକଟରେ ମଧ୍ୟ ସତ୍ୱଗୁଣ ବା ତମଗୁଣ ରହିଛି, ବା ତମଗୁଣ ସମ୍ପନ୍ନ ବ୍ୟକ୍ତି ନିକଟରେ ରଜଗୁଣ ଏବଂ ସତ୍ୱଗୁଣ ମଧ୍ୟ ରହିଛି, ଏ ମିଶ୍ରିତ ଭାବରେ ରହିଛି, କିନ୍ତୁ ଗୋଟିଏ ଗୁଣର ପ୍ରଧାନତା ରହିଛି, ଏବଂ ସେହି ଗୁଣ ଅନୁସାରେ ବ୍ୟକ୍ତି ଆଚରଣ କରୁଛି। ବା କର୍ମରେ ପ୍ରବୃତ୍ତ ହେଉଛି। ଯେପରି ଯେଉଁମାନେ ସତ୍ୱଗୁଣର ବ୍ୟକ୍ତି ସେମାନେ ଜ୍ଞାନ ସମ୍ପନ୍ନ ହୋଇଥାନ୍ତି, ଧାର୍ମିକ ହୋଇଥାନ୍ତି ଏବଂ ସୁଖୀ ହୋଇଥାନ୍ତି। ଏବଂ ଯେଉଁମାନେ ରଜଗୁଣର ବ୍ୟକ୍ତି ସେମାନଙ୍କର ସୁଖ ଦୁଃଖ ମିଶ୍ରିତ ଥାଏ ଏବଂ ତାଙ୍କର ଅନେକ କାମନା ରହିଥାଏ। ସତ୍ୱଗୁଣ ବ୍ୟକ୍ତି ଶାନ୍ତ ସ୍ୱଭାବଯୁକ୍ତ ହୋଇଥାନ୍ତି, ସେମାନେ ଶାସ୍ତ୍ର ଅଧ୍ୟୟନ କରିଥାନ୍ତି ଏବଂ ସେମାନଙ୍କର ଶାସ୍ତ୍ର ଜ୍ଞାନ ଥାଏ ଏବଂ ସେ ଅନୁସାରେ ସେମାନେ ଆଚରଣ କରିଥାନ୍ତି। ଯେପରି ଯେଉଁମାନେ ବ୍ରାହ୍ମଣ ସେମାନେ ସତ୍ୱଗୁଣରେ ସ୍ଥିତ, ଯେଉଁମାନେ ସତ୍ୱଗୁଣରେ ସେମାନଙ୍କୁ ବ୍ରାହ୍ମଣ ବୋଲି କୁହାଯାଏ, ଯେଉଁମାନେ ରଜଗୁଣରେ ରହିଛନ୍ତି ସେମାନେ ହେଉଛନ୍ତି କ୍ଷତ୍ରିୟ ସ୍ୱଭାବ ସମ୍ପନ୍ନ ଏବଂ ବୈଷ୍ଣମାନେ ରଜଗୁଣ ଏବଂ ତମଗୁଣ ମିଶ୍ରିତ ଭାବରେ ସେମାନଙ୍କ ନିକଟରେ ରହିଥାଏ ଏବଂ ଶୂଦ୍ରମାନଙ୍କ ନିକଟରେ କେବଳ ତମଗୁଣ ରହିଥାଏ। ତେଣୁ ଏପରି ଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କର ସ୍ୱଭାବ ଦେଖିବାକୁ ମିଳେ ଯେ ସତ୍ୱଗୁଣୀ ବ୍ୟକ୍ତି ସେ ଧାର୍ମିକ ପ୍ରବୃତ୍ତି ରହିଥାଏ, ତାହାର ଶାସ୍ତ୍ର ଜ୍ଞାନ ଥାଏ ଏବଂ ସେ ସୁଖୀ ଜ୍ଞାନବାନ ଏବଂ ସୁଖୀ ହୋଇଥାଏ। ରଜଗୁଣୀ ବ୍ୟକ୍ତିର ସୁଖ ଏବଂ ଦୁଃଖ ମିଶ୍ରିତ ଅବସ୍ଥାରେ ଥାଏ ଏବଂ ଯେ ତମଗୁଣୀ ବ୍ୟକ୍ତି ତାହାର ସ୍ୱଭାବ ହେଉଛି ଅଜ୍ଞାନତା, ସେ ଅଜ୍ଞାନରେ ଥାଏ। ତେଣୁ ଅଜ୍ଞାନରେ ଥିବା ବ୍ୟକ୍ତି ସବୁ ସମୟରେ ନିଦ୍ରା ଏବଂ ଆଳସ୍ୟଯୁକ୍ତ ହୋଇଥାଏ, ଅଧିକ ସମୟ ଶୋଇବା ପାଇଁ ଭଲ ପାଏ ତମଗୁଣ ବ୍ୟକ୍ତି। ଯେପରି ଆମର ରହିଛି ଯେ ଆମର ଶରୀରକୁ ସୁସ୍ଥ ରଖିବା ପାଇଁ 6 ଘଣ୍ଟା ଶୋଇବାର ଆବଶ୍ୟକତା ରହେ, 24 ଘଣ୍ଟା ମଧ୍ୟରୁ 6 ଘଣ୍ଟା ଶୋଇବାର ଆବଶ୍ୟକତା ରହେ। ତେଣୁ ସତ୍ୱଗୁଣ ବ୍ୟକ୍ତିମାନେ 6 ଘଣ୍ଟା ଶୋଇଥାନ୍ତି, ଅଧିକ ସେମାନଙ୍କୁ ଶୋଇବା ପାଇଁ ଭଲ ଲାଗେ। କିନ୍ତୁ ଯେଉଁମାନେ ରଜଗୁଣ ବ୍ୟକ୍ତି ସେମାନେ 6 ଘଣ୍ଟାରୁ ଅଧିକ ଶୋଇଥାନ୍ତି, 6 ଘଣ୍ଟାରୁ 8 ଘଣ୍ଟା ଥାନ୍ତି। କିନ୍ତୁ ଯେଉଁମାନେ ତମଗୁଣ ବ୍ୟକ୍ତି ସେମାନେ 8 ଘଣ୍ଟାରୁ ଅଧିକ, 12 ଘଣ୍ଟା 15 ଘଣ୍ଟା 20 ଘଣ୍ଟା ସେମାନେ ଶୋଇବାକୁ ଖୁବ୍ ଭଲ ପାଆନ୍ତି, ଏପରିକି ଦିନ ସଦା ସେମାନେ ଶୋଇଥାନ୍ତି। ଏ ତମଗୁଣୀ ବ୍ୟକ୍ତିର ସ୍ୱଭାବ ଆଳସ୍ୟ, ସେମାନେ ଆଳସ୍ୟ ପରାୟଣ ହୋଇଥାନ୍ତି, ଅଳସୁଆ, କୌଣସି କାର୍ଯ୍ୟ କରିବାରେ ସେମାନଙ୍କର ଆଗ୍ରହ ନଥାଏ। ତେଣୁ ଏହିପରି ଭାବରେ ତମଗୁଣୀ ବ୍ୟକ୍ତିମାନେ ଦୁଃଖୀ ହୋଇଥାନ୍ତି, ସେମାନେ ଦୁଃଖୀ ଆଳସ୍ୟ ପରାୟଣ ଏବଂ ନିଦ୍ରାଯୁକ୍ତ ହୋଇଥାନ୍ତି, ସେମାନଙ୍କର ସ୍ୱଭାବ ତମଗୁଣୀ ବ୍ୟକ୍ତିମାନଙ୍କ। ତେଣୁ ଏହି ଗୁଣ ଅନୁସାରେ ସେମାନଙ୍କର ଆଚରଣ ହୋଇଥାଏ। ତେବେ ଯେଉଁମାନେ ଶାସ୍ତ୍ର ଅନୁମୋଦିତ କର୍ମ କରିଥାନ୍ତି ବା ଶାସ୍ତ୍ର ଅନୁସାରେ ଯେଉଁ କର୍ମ କରିବା ପାଇଁ କୁହାଯାଇଛି ସେ କର୍ମ ସମ୍ପାଦନ କରିଥାନ୍ତି, ଅର୍ଥାତ୍ ଯେଉଁମାନେ ଧାର୍ମିକ, ଯେଉଁମାନେ ତାର ଶାସ୍ତ୍ର ଜ୍ଞାନ ରହିଛି ଏବଂ ଶାସ୍ତ୍ର ଅନୁସାରେ ସେମାନେ କାର୍ଯ୍ୟ କରିଥାନ୍ତି, ତେଣୁ ସେମାନେ ସୁଖୀ ହୋଇଥାନ୍ତି। କିନ୍ତୁ ଯେଉଁମାନେ ଶାସ୍ତ୍ରର ବିରୁଦ୍ଧ କର୍ମ କରିଥାନ୍ତି ସେମାନେ ପାପ କର୍ମ କରିଥାନ୍ତି ଏବଂ ଦୁଃଖୀ ହୋଇଥାନ୍ତି। ଯେପରି କୁହାଯାଇଛି ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ 3ଟି କର୍ମର କଥା କହୁଛନ୍ତି, କର୍ମ, ବିକର୍ମ ଏବଂ ଅକର୍ମ। ପ୍ରକୃତ କର୍ମ ହେଉଛି ଯାହା ଶାସ୍ତ୍ର ଅନୁମୋଦିତ କର୍ମ, ଶାସ୍ତ୍ର ଯେଉଁ କର୍ମ କରିବା ପାଇଁ କୁହାଯାଇଛି ସେ ହେଉଛି ପ୍ରକୃତ କର୍ମ ବା ପୁଣ୍ୟ କର୍ମ ତାକୁ ଆମେ କହିବା, ଏବଂ ତାର ଫଳ ହେଉଛି ସୁଖ। କିନ୍ତୁ ଯେଉଁମାନେ ଶାସ୍ତ୍ର ବିରୁଦ୍ଧ କର୍ମ କରିଥାନ୍ତି ତାକୁ ଆମେ ବିକର୍ମ ବୋଲି କହିବା, ଅର୍ଥାତ୍ ପାପ କର୍ମ, ଏବଂ ପାପ କର୍ମର ପରିଣତି ହେଉଛି ଦୁଃଖ। ଏବଂ ଯେଉଁମାନେ ଅକର୍ମ ଅର୍ଥାତ୍ ପାପ ପୁଣ୍ୟର ଉର୍ଦ୍ଧ୍ୱରେ ଭଗବାନ କୃଷ୍ଣଙ୍କର ସେବା କରିଥାନ୍ତି ସେମାନେ ପାପ ଏବଂ ପୁଣ୍ୟର ଉର୍ଦ୍ଧ୍ୱକୁ ଚାଲିଯାଆନ୍ତି। ଭଗବାନ କୃଷ୍ଣଙ୍କର ସେବା ପାପ ପୁଣ୍ୟ ମଧ୍ୟରେ ଆସେ ନା, ତାହା ହେଉଛି ଦିବ୍ୟ ଦିବ୍ୟ ସେବା। ତେଣୁ ଯେଉଁମାନେ ଧାର୍ମିକ ପୁଣ୍ୟ କାର୍ଯ୍ୟ କରିଥାନ୍ତି, ଶାସ୍ତ୍ର ଅନୁମୋଦିତ କର୍ମ କରିଥାନ୍ତି, ସେମାନେ ସେମାନଙ୍କର ପୁଣ୍ୟ କର୍ମର ପ୍ରଭାବରେ ସ୍ୱର୍ଗଲୋକକୁ ପ୍ରାପ୍ତ ହୋଇଥାନ୍ତି। କିନ୍ତୁ ସ୍ୱର୍ଗଲୋକରେ ସେମାନେ ସ୍ଥାୟୀ ଭାବରେ ରହିପାରନ୍ତି ନାହିଁ। କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟ ଲୋକଂ ବିଶନ୍ତି, ଯେତେବେଳେ ସେମାନଙ୍କର ପୁଣ୍ୟ କ୍ଷୀଣ ହୋଇଯିବ ସେତେବେଳେ ସେମାନେ ପୁଣି ମର୍ତ୍ତ୍ୟ ଲୋକକୁ ଆସିବେ ଫେରି ଆସିବେ। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ସେବା କରିଥାନ୍ତି ସେମାନେ ଏହି ଭୌତିକ ସଂସାର ଭିତରେ କୌଣସି ଲୋକକୁ ପ୍ରାପ୍ତ ନାହିଁ, ଭଗବାନ କୃଷ୍ଣଙ୍କର ଲୋକ ଗୋଲୋକ ବୃନ୍ଦାବନ ଧାମକୁ ପ୍ରାପ୍ତ ହୋଇଥାନ୍ତି। ଯେଉଁ ଲୋକକୁ ପ୍ରାପ୍ତ ହେଲେ ସେମାନଙ୍କର ଭୌତିକ ସଂସାରରେ ଆଉ ପୁନରାଗମନ ବା ପୁନର୍ଜନ୍ମ ହୁଏ। କିନ୍ତୁ ଯେଉଁମାନେ ପାପ କାର୍ଯ୍ୟ କରିଥାନ୍ତି ସେ ପିଲାମାନଙ୍କୁ ଟିକେ ବନ୍ଦ କରିଦେବେ। ଯେଉଁମାନେ ପାପ କାର୍ଯ୍ୟ କରିଥାନ୍ତି ସେମାନଙ୍କର ଗତି ହେଉଛି ନର୍କ, ନର୍କ ଗତି। ସେମାନେ ନାରକୀୟ ଯନ୍ତ୍ରଣା ଭୋଗ କରିଥାନ୍ତି, କଷ୍ଟ ଭୋଗ କରିଥାନ୍ତି। ତେବେ କେହି କେହି କୁହନ୍ତି ଯେ ପ୍ରକୃତ ନର୍କ ବୋଲି କିଛି ନାହିଁ, ସବୁକିଛି ଏହି ସଂସାରରେ ଅଛି, ଏ ସଂସାର ହେଉଛି ନର୍କ। କିନ୍ତୁ ଆମର ଧାରଣା ଉପରେ ସୃଷ୍ଟିର ନିୟମ ନିର୍ଭର କରୁ। ତେଣୁ ଯେପରି ସ୍ୱର୍ଗ ରହିଛି, ଜଣେ ପୁଣ୍ୟକର୍ମ କଲେ ସ୍ୱର୍ଗ ଲୋକକୁ ପ୍ରାପ୍ତ ହେଉଛି, ଠିକ୍ ସେହିପରି ଜଣେ ପାପକର୍ମ କଲେ ସେ ନର୍କକୁ ପ୍ରାପ୍ତ ହେବ, ନର୍କ ଲୋକ ରହିଛି। ଯେପରି ଆମେ ଯେଉଁ ବ୍ରହ୍ମାଣ୍ଡରେ ରହିଛେ, ଏହି ବ୍ରହ୍ମାଣ୍ଡରେ 14 ଲୋକ ରହିଛି। ଆମେ ସମସ୍ତେ ପୃଥିବୀ ଲୋକରେ ରହିଛେ, ପୃଥିବୀର ଉପରକୁ ରହିଛି 7 ଲୋକ, ସେସବୁ ଉର୍ଦ୍ଧ ଲୋକ ଏବଂ ଉର୍ଦ୍ଧ ଲୋକରେ ପୃଥିବୀ ଠାରୁ ସୁଖ ଅଧିକ। ଏହି ପୃଥିବୀ ଲୋକକୁ ଭୂଲୋକ ବୋଲି କୁହାଯାଏ। ଭୂଲୋକର ଉପରେ ରହିଛି ଭୂବର ଲୋକ, ତାର ଉପରେ ରହିଛି ସ୍ୱର୍ଗଲୋକ, ସ୍ୱର୍ଗଲୋକ ଉପରେ ରହିଛି ମହାଲୋକ, ତା ଉପରେ ରହିଛି ଜନଲୋକ, ତା ଉପରେ ରହିଛି ତପଲୋକ, ଏବଂ ଶେଷର ସର୍ବୋଚ୍ଚ ଲୋକ ହେଉଛି ସତ୍ୟଲୋକ ବା ବ୍ରହ୍ମଲୋକ, ଯେଉଁଠାରେ ବ୍ରହ୍ମା ନିବାସ କରିଥାନ୍ତି। ତେଣୁ ପୃଥିବୀକୁ ମିଶେଇ 7 ଲୋକ ଉପରକୁ ଏବଂ ପୃଥିବୀର ତଳକୁ ରହିଛି 7 ଲୋକ, ଯାହାକୁ ପାତାଳ ଲୋକ ବୋଲି କୁହାଯାଏ। ତେଣୁ ପୃଥିବୀର ତଳେ ରହିଛି ଯେଉଁ ପାତାଳ ଲୋକ ଗୁଡ଼ିକ, ସେଗୁଡ଼ିକ ହେଲା ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଏବଂ ପାତାଳ। ପାତାଳ ହେଉଛି ସବୁଠାରୁ ନୀଚ ଲୋକ, ପାତାଳ ଲୋକ। ଏହିପରି ଉପରେ 7 ଲୋକ, ତଳେ 7 ଲୋକ, ଏପରି 14 ଲୋକ ରହିଛି, ଏବଂ ଏହିପରି ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି ସୃଷ୍ଟି ଭିତରେ। ଆମେ ଯେଉଁ ବ୍ରହ୍ମାଣ୍ଡରେ ରହୁଛେ, ଇଏ କେବଳ ଗୋଟିଏ ବ୍ରହ୍ମାଣ୍ଡ ନୁହେଁ, ଏପରି ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି, ଯାହାକି ଭଗବାନ ମହାବିଷ୍ଣୁ ବା କ୍ଷୀରଦର୍ଶାୟୀ ବିଷ୍ଣୁଙ୍କର ଲୋମ କୂପରୁ ଅସଂଖ୍ୟ ବ୍ରହ୍ମାଣ୍ଡର ସୃଷ୍ଟି ହେଉଛି, ଏବଂ ପ୍ରତିଟି ବ୍ରହ୍ମାଣ୍ଡରେ ଏପରି 14 ଲୋକ ରହିଛି। ପ୍ରତିଟି ବ୍ରହ୍ମାଣ୍ଡରେ ଗୋଟିଏ ଗୋଟିଏ ବ୍ରହ୍ମା ରହିଛନ୍ତି, ଏବଂ ପ୍ରତିଟି ବ୍ରହ୍ମାଣ୍ଡରେ ଭୂଲୋକ ବା ପୃଥିବୀ ଲୋକ ମଧ୍ୟ ରହିଛି। ତେଣୁ ଏ ପୃଥିବୀରେ ଆମେ ଏକା ମନୁଷ୍ୟମାନେ ଏକା ଏ ପୃଥିବୀରେ ନାହୁଁ, ଅନ୍ୟ ବ୍ରହ୍ମାଣ୍ଡରେ ମଧ୍ୟ ଭୂଲୋକ ରହିଛି, ପୃଥିବୀ ଲୋକ ରହିଛି, ଏବଂ ସେଠାରେ ମଧ୍ୟ ମନୁଷ୍ୟମାନେ ବାସ କରୁଛନ୍ତି, ଆମଠାରୁ ଉନ୍ନତ ମନୁଷ୍ୟମାନେ ବାସ କରୁଛନ୍ତି। ତେଣୁ କୌଣସି ଲୋକ ଖାଲି ନାହିଁ। ତେବେ ଯେତେବେଳେ ପରୀକ୍ଷିତ ମହାରାଜ ଏହି ନର୍କ କଥା ସ୍ମରଣ କଲେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ, ସ୍ୱର୍ଗ କଥା ତ ସେ ଜାଣିଥିଲେ, ତେବେ ନର୍କ ସମ୍ବନ୍ଧରେ ସେ ପ୍ରଶ୍ନ କରୁଛନ୍ତି ଯେ ଏହି ନର୍କ ଲୋକ ପ୍ରକୃତି ପକ୍ଷେ କେଉଁଠାରେ ଅଛି। ଏହା ସମସ୍ତଙ୍କ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଯେ ପ୍ରକୃତ ନର୍କ ଲୋକ ଅଛି କି ନାହିଁ, ଏବଂ ଯଦି ଅଛି କେଉଁଠାରେ ଅଛି, ଏହା ଏକ ସାଧାରଣ ପ୍ରଶ୍ନ। ତେଣୁ ପରୀକ୍ଷିତ ମହାରାଜ ଏ ପ୍ରଶ୍ନ ପଚାରିଛନ୍ତି ଶ୍ରୀଶୁକର ବ୍ୟବସ୍ଥା ଯେ ଆପଣ ଯେଉଁ କହୁଛନ୍ତି ଯେଉଁମାନେ ପାପ କାର୍ଯ୍ୟ କରିଥାନ୍ତି ତାର ପରିଣାମ ଭୋଗ କରିବା ପାଇଁ ସେମାନେ ନର୍କକୁ ଯାଇଥାନ୍ତି, ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି। ତାହେଲେ ସେ ନର୍କ ଲୋକ କେଉଁଠାରେ ଅଛି? ଏହି ବ୍ରହ୍ମାଣ୍ଡ ଭିତରେ ରହିଛି ନର୍କ ଲୋକ, ନା ବ୍ରହ୍ମାଣ୍ଡର ବାହାରେ ରହିଛି, ନା ଏହି ପୃଥିବୀର କୌଣସି ସ୍ଥାନରେ ରହିଛି? ଯେପରି ସାଧାରଣ ଲୋକମାନେ କହିଥାନ୍ତି ଏହି ପୃଥିବୀରେ ରହିଛି ନର୍କ, କିନ୍ତୁ ଶୁକଦେବ ଗୋସ୍ୱାମୀ ନର୍କର ଅବସ୍ଥିତି ସମ୍ବନ୍ଧରେ ମହାରାଜ ପରୀକ୍ଷିତଙ୍କୁ କହୁଛନ୍ତି ଯେ ହେ ରାଜନ, ଏହି ନର୍କ ଲୋକର ସ୍ଥିତି ହେଉଛି ଏ ବ୍ରହ୍ମାଣ୍ଡର ନିଚ ଦେଶରେ, ଅର୍ଥାତ୍ ଏ ଯେଉଁ 14 ଲୋକ ରହିଛି ବ୍ରହ୍ମାଣ୍ଡ ମଧ୍ୟରେ, ପ୍ରକୃତ ଦେଖେ ବ୍ରହ୍ମାଣ୍ଡର ଅଧା ଗର୍ଭସାଗର ଜଳରେ ଭରିଛି, ଯେଉଁ ଗର୍ଭସାଗରରେ ଗର୍ଭତକ ସାହି ବିଷ୍ଣୁ ଶୟନ କରୁଛନ୍ତି, ଏବଂ ତାଙ୍କ ନାଭିରୁ ଯେଉଁ କମଳ ପୁଷ୍ପ ବା ପଦ୍ମ ଫୁଲଟି ବାହାରିଛି, ସେ ପଦ୍ମ ଫୁଲଟି ଉପରକୁ ଲମ୍ବି ଯାଇଛି, ଏବଂ ସେ ପଦ୍ମ ଫୁଲ ଉପରେ ବ୍ରହ୍ମା ଉପବେଶନ କରିଛନ୍ତି। ସେଠି ହେଉଛି ବ୍ରହ୍ମଲୋକ। ତାର ଅର୍ଥ ବ୍ରହ୍ମଲୋକ ଏବଂ ଭଗବାନ ଗର୍ଭଧର ସାହି ବିଷ୍ଣୁଙ୍କର ନାଭି ଠାରୁ ବ୍ରହ୍ମଲୋକ ମଧ୍ୟରେ ଏହି 14 ଲୋକ ରହିଛି। ତେଣୁ ବ୍ରହ୍ମାଣ୍ଡର ଅଧା ଜଳରେ ଭରିଥିବା ହେତୁ ସେ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରକୃତ ପକ୍ଷେ ନର୍କ ଲୋକର ଅବସ୍ଥିତି ହେଉଛି ପାତାଳ ଲୋକର ତଳେ ଏବଂ ଗର୍ଭସାଗରର ଜଳଠାରୁ ଟିକିଏ ଉପରେ, ସେହି ମଝିରେ ହେଉଛି ନର୍କ ଲୋକର ଅବସ୍ଥିତି, ଏବଂ ବ୍ରହ୍ମାଣ୍ଡର ଦକ୍ଷିଣ ଭାଗରେ ତାହା ଅବସ୍ଥିତ। ତେଣୁ ଯେତେ ସବୁ ନର୍କ ଲୋକ ରହିଛି ସେଇଠି ସବୁ ରହିଛି, ଏବଂ ନର୍କ ଲୋକ ନିକଟରେ ରହିଛି ପିତୃଲୋକ, ଯେଉଁଠାରେ ପିତୃପୁରୁଷମାନେ ନିବାସ କରିଥାନ୍ତି। ସେଥିପାଇଁ କୁହାଯାଇଛି ଯେଉଁମାନେ ପିତୃଭକ୍ତ ପିତୃପୁରୁଷମାନଙ୍କର ପୂଜା କରିଥାନ୍ତି, ଜାନ୍ତି ଦେବତା ଦେବାନ୍ ପିତୃ ଜାନ୍ତି ପିତୃବ୍ରତା ଭୂତାନି ଜାନ୍ତି ଭୂତେଜା ଜାନ୍ତି ମଧ୍ୟାଦିନ ପିମା। ଭଗବାନ କୃଷ୍ଣ କହୁଛନ୍ତି ଭଗବତ ଗୀତାରେ କି ଜାନ୍ତି ଦେବତା ଦେବାନ୍ ପିତୃ ଜାନ୍ତି ପିତୃବ୍ରତା, ଯେଉଁମାନେ ଦେବତାମାନଙ୍କର ପୂଜା କରିଥାନ୍ତି, ଭଗବାନ କୃଷ୍ଣଙ୍କର ପୂଜା ନ କରି ଯେଉଁମାନେ ଅନ୍ୟ ଦେବଗିରିମାନଙ୍କର ପୂଜା କରିଥାନ୍ତି, ସେମାନଙ୍କର ଗତି ହେଉଛି ସେମାନେ ଦେବଲୋକକୁ ଯିବେ, କିନ୍ତୁ ଯେଉଁମାନେ ପିତୃଭକ୍ତ ସେମାନେ ପିତୃଲୋକକୁ ଯିବେ, ଯେଉଁମାନେ ଭୂତମାନଙ୍କର ଭୂତ ପିତାମାନଙ୍କର ଭକ୍ତ ତାଙ୍କର ପୂଜା ଉପାସନା କରିଥାନ୍ତି ସେମାନେ ଭୂତ ଲୋକକୁ ଯିବେ, କିନ୍ତୁ ଯେଉଁମାନେ ମୋର ଭକ୍ତ ଭଗବାନ କୃଷ୍ଣ କହୁଛନ୍ତି ସେମାନେ ମୋ ଲୋକକୁ ଆସିବେ, ଅର୍ଥାତ୍ ଭଗବାନ କୃଷ୍ଣ ଲୋକକୁ ପ୍ରାପ୍ତ ହେବେ। ଯେଉଁ ଲୋକକୁ ପ୍ରାପ୍ତ ହେଲେ ଏହି ସଂସାରରେ ବ୍ୟକ୍ତିର ପୁନର୍ଜନ୍ମ ଆଉ ହୁଏ ନା, ଭଗବାନଙ୍କର ଲୋକରେ ବ୍ୟକ୍ତି ନିତ୍ୟ ଆନନ୍ଦ ପ୍ରାପ୍ତ ହେବେ, ସେଠାରେ କୌଣସି ଦୁଃଖ ନାହିଁ, କେବଳ ଆନନ୍ଦ ହିଁ ଆନନ୍ଦ। ଭଗବାନ କୃଷ୍ଣଙ୍କୁ ସେମାନେ ଚତୁର୍ଥରେ ଦର୍ଶନ କରିବେ, ତାଙ୍କର ସେବା କରିବେ, ଭଗବାନ ସହିତ କଥାବାର୍ତ୍ତା କରିପାରିବେ, ତେଣୁ ସେ ହେଉଛି ଆନନ୍ଦମୟ ଲୋକ ଭଗବାନ କୃଷ୍ଣଙ୍କର ଲୋକ। କିନ୍ତୁ ଭଗବାନ କୃଷ୍ଣଙ୍କ ଲୋକ ବ୍ୟତୀତ ଅନ୍ୟ ଯେକୌଣସି ଲୋକକୁ ପ୍ରାପ୍ତ ହେଲେ ସେଠାରୁ ପୁଣି ଭୂଲୋକକୁ ଆଶୀର୍ବାଦ ରହିଛି, ମତ୍ସ୍ୟ ଲୋକକୁ ଆଶୀର୍ବାଦ ରହିଛି, ତେଣୁ ପୁନର୍ଜନ୍ମକୁ ପ୍ରାପ୍ତ ହେବ, ତେଣୁ କାହାର ମୁକ୍ତି ହେବ, ଏପରିକି ସ୍ୱର୍ଗଲୋକକୁ ଗଲେ ମଧ୍ୟ ମୁକ୍ତି ନାହିଁ। ଅନେକ ଭାବନ୍ତି ଯେ ସେ ସ୍ୱର୍ଗ ପ୍ରାପ୍ତ ହୋଇଗଲା। ଯେକୌଣସି ବ୍ୟକ୍ତି ମୃତ୍ୟୁ ପ୍ରାପ୍ତ ହେଲା ଆମେ କହୁଛେ ସ୍ୱର୍ଗକୁ ଚଲେଇଲା, କିନ୍ତୁ ଆମେ ପ୍ରକୃତ ଲୋକ ଜାଣିନୁ ଯେ ସ୍ୱର୍ଗକୁ ଗଲା ବା ନର୍କକୁ ଗଲା। କାରଣ ପ୍ରତ୍ୟେକ ନିଜ ନିଜର କର୍ମ ଅନୁସାରେ ଫଳକୁ ପ୍ରାପ୍ତ ହେବ। ସେମାନେ ଯଦି ପୁଣ୍ୟକର୍ମ କରିଥିବେ ତାହେଲେ ସ୍ୱର୍ଗ ଲୋକକୁ ପ୍ରାପ୍ତ ହେବେ, ପାପକର୍ମ କରିଥିବେ ନର୍କ ଲୋକକୁ ପ୍ରାପ୍ତ ହେବେ। ତେଣୁ ସମସ୍ତେ ଯେ ସ୍ୱର୍ଗକୁ ଯାଆନ୍ତି ସେ ଧାରଣା ଭୁଲ। ତେବେ ସ୍ୱର୍ଗ ଲୋକରେ ସ୍ଥିତି ମଧ୍ୟ ନିତ୍ୟ ସ୍ଥିତି ନୁହେଁ। ଯେତେବେଳେ ପୁଣ୍ୟ ଶେଷ ହୋଇଯିବ, ପୁଣ୍ୟର ପ୍ରଭାବରେ ସୁଖ ଭୋଗ କରିବାର ବେଳ ଶେଷ ହୋଇଯିବ, ପୁଣି ଜଣେ ତଳକୁ ଆସିବ, ପୁଣି ଆଉ ଥରେ ନର୍କ ଲୋକରେ ଜଣେ ପ୍ରାପ୍ତ। ତେଣୁ ସେ ପଦ ମଧ୍ୟ ସ୍ଥାୟୀ ପଦ ନୁହେଁ। କେବଳ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ ହୋଇ ତାଙ୍କର ଲୋକ ଗୋଲୋକ ବୃନ୍ଦାବନ ବା ବୈକୁଣ୍ଠ ଲୋକକୁ ପ୍ରାପ୍ତ ହୁଅନ୍ତି, ସେମାନଙ୍କର ଭୌତିକ ସଂସାରର ସୌଭାଗ୍ୟ ହୁଏ। ତେଣୁ ଯେତେବେଳେ ଶୁକ୍ରଦେବ ଗୋସ୍ୱାମୀ କହୁଛନ୍ତି ଯେ ଏଇ ନର୍କ ଲୋକ ତାହା ହେଉଛି ବ୍ରହ୍ମାଣ୍ଡର ତଳଭାଗରେ ଏବଂ ସେ ନର୍କ ଲୋକ ନିକଟରେ ପିତୃଲୋକ ରହିଛି, ଏବଂ ଏହି ପିତୃଲୋକରେ ଅଗ୍ନିପତ୍ତା ଆଦି ପିତୃପୁରୁଷଗଣ ସମାଧିସ୍ଥ ହୋଇ ଭଗବାନଙ୍କର ଧ୍ୟାନ କରୁଛନ୍ତି ଏବଂ ନିଜ କୁଳ ବା ଗୋତ୍ର ବା ମଙ୍ଗଳ କାମନା କରୁଛନ୍ତି, ଏବଂ ସେହି ପିତୃଲୋକରେ ଯମରାଜ ନିବାସ କରିଥାନ୍ତି। ଯେଉଁ ଯମରାଜଙ୍କ କଥା ଆମେ ଶୁଣୁଛେ ଯେ ସେ ପାପୀମାନଙ୍କୁ ଦଣ୍ଡିତ କରିଥାନ୍ତି, ତେଣୁ ସେ ଯମରାଜ ଏହି ପିତୃଲୋକରେ ନିବାସ କରିଥାନ୍ତି, ଯାହାକି ନର୍କ ଲୋକର ନିକଟ। ତେଣୁ ସେଠାରେ ସେ ପାପୀମାନଙ୍କୁ ପାପୀମାନଙ୍କର ପାପର ବିଚାର କରି ସେମାନଙ୍କୁ ନର୍କ ଯନ୍ତ୍ରଣା ପ୍ରଦାନ କରିଥାନ୍ତି, ଏବଂ ନର୍କ ଯନ୍ତ୍ରଣା ପରେ ସେମାନଙ୍କୁ ପୁଣି ପୁନର୍ଜନ୍ମ ଦିଅନ୍ତି। ତେବେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୁଏ ସେତେବେଳେ ତାର ଏହି ଭୌତିକ ଶରୀରଟି ଏଠାରେ ପଡ଼ିଗଲା, ଏବଂ ଆମେ କହୁଛେ ବ୍ୟକ୍ତିଟି ଚାଲିଗଲା, ତାହେଲେ ଆମେ ନିଶ୍ଚିତ ଭାବରେ ସେ ବ୍ୟକ୍ତି ଯେଉଁ ଶରୀର ତ୍ୟାଗ କରି ଚାଲିଯାଇଛି ଆମେ ତାକୁ ସଂକେତ କରୁଛୁ। କାରଣ ଆମେ ଯଦି ଶରୀର ହୋଇଥାନ୍ତେ ତାହେଲେ ଆମର ମୃତ୍ୟୁ ପରେ ମୃତ ଶରୀର ପଡ଼ିଯାଇଥିଲେ ଆମେ ଯେକୌଣସି ବ୍ୟକ୍ତିଟି ପଡ଼ିଯାଇଛି, କିନ୍ତୁ କେହି କହନ୍ତି କି ସେ ବ୍ୟକ୍ତିଟି ପଡ଼ିଯାଇଛି, ସମସ୍ତେ କହନ୍ତି ବ୍ୟକ୍ତିଟି ଚାଲିଯାଇଛି, ତା ଶରୀର ପଡ଼ିଯାଇଛି। ତେଣୁ ସେ ଯେଉଁ ବ୍ୟକ୍ତି ସେ ହେଉଛି ପ୍ରକୃତ ଆତ୍ମା, ଯେ ଶରୀର ତ୍ୟାଗ କରି ଚାଲିଯାଇଛି। ତେଣୁ ଯେତେବେଳେ ଆତ୍ମା ଶରୀର ତ୍ୟାଗ କରେ ସେତେବେଳେ ତା ସହିତ ଆଉ ଗୋଟିଏ ସୂକ୍ଷ୍ମ ଶରୀର ରହିଛି, ଆମର ଦୁଇଟି ଶରୀର ରହିଛି, ଗୋଟିଏ ହେଉଛି ସ୍ଥୂଳ ଶରୀର ଯାହାକୁ ଆମେ ଦେଖୁଛେ ବାହାରେ ବାହ୍ୟ ଶରୀର, ଆଉ ଗୋଟିଏ ହେଉଛି ସୂକ୍ଷ୍ମ ଶରୀର। ସୂକ୍ଷ୍ମ ଶରୀରଟି ହେବା ମନ ବୁଦ୍ଧି ଏବଂ ଅହଙ୍କାରକୁ ନେଇକି ଗଲା ସୂକ୍ଷ୍ମ ଶରୀର, ତାର ଅର୍ଥ ଆତ୍ମା ସହିତ ମୃତ୍ୟୁ ପରେ ସ୍ଥୂଳ ଶରୀର ରହିଯିବ ତାକୁ ଆମେ ଜଳେଇ ଦେଉଛେ, କିନ୍ତୁ ସୂକ୍ଷ୍ମ ଶରୀର ଆତ୍ମା ସହିତ ଯିବ, ଅର୍ଥାତ୍ ଏହି ମନ ଏହି ବୁଦ୍ଧି ଏବଂ ଅହଙ୍କାର ସାଥିରେ ଯିବ ଆତ୍ମା ସାଥିରେ। ତେଣୁ ଆମେ ତାଦ୍ୱାରା ମନେ ରଖୁଛେ ଏ ଜନ୍ମରେ ସବୁ କ'ଣ କରୁଛେ, ଏବଂ ସେତେବେଳେ ଯେହେତୁ ଆମର ସ୍ଥୂଳ ଶରୀର ଏଠାରେ ପଡ଼ି ରହିବ, ତେଣୁ ଜମଦୂତମାନେ ଏପରି ପାଟମାନଙ୍କୁ ଏକ ଯାତନା ଶରୀର ପ୍ରଦାନ କରିଥାନ୍ତି। ସେ ଯାତନା ଶରୀର କେବଳ ନର୍କ ଯନ୍ତ୍ରଣା ଭୋଗ କରିବା ପାଇଁ, ତାପରେ ପୁଣି ଭୌତିକ ଶରୀର ବା ସ୍ଥୂଳ ଶରୀର ଜୀବମାନେ ପ୍ରାପ୍ତ ହେବେ, କିନ୍ତୁ ସେହି ସମୟ ପାଇଁ ଏକ ଯାତନା ଶରୀର ସେମାନେ ପ୍ରଦାନ କରିଥାନ୍ତି, ଯାହାଦ୍ୱାରା ପାପୀକୁ ଯେତେ ଯନ୍ତ୍ରଣା ଦେଲେ ସେ କଷ୍ଟ ଅନୁଭବ କରିବ। ଯେପରି ଆମେ ସ୍ଥୂଳ ଶରୀରରେ ଆମକୁ ଯଦି କେହି ଚାବୁ ପ୍ରହାର କରୁଛି ବା ଆମ ଉପରେ ଆକ୍ରମଣ କରୁଛି ଆମେ କଷ୍ଟ ସହନ କରୁଛେ ସ୍ଥୂଳ ଶରୀରରେ, ଠିକ୍ ସେହିପରି ଯାତନା ଶରୀରରେ ବ୍ୟକ୍ତି କଷ୍ଟ ସହିବ ଏବଂ ତାର ପାପକୁ ମନେ ପକାଇବ ଯେ କୋଉ ପାପ କରିଥିଲା ସେଥିପାଇଁ କଷ୍ଟ ଭୋଗ କରୁଛି। ତେଣୁ ଏହିପରି ଭାବରେ ଶ୍ରୀ ଗୋସ୍ୱାମୀ କହୁଛନ୍ତି ଯେ ଏଇ ନକ୍ଷର ଅବସ୍ଥିତି ହେଉଛି ବ୍ରହ୍ମାଣ୍ଡର ତଳରେ ଭାଗରେ ଏବଂ ଯମରାଜ ନକ୍ଷରିକରେ ପିତୃଲୋକରେ ନିବାସ କରୁଛନ୍ତି ଏବଂ ପାପୀମାନଙ୍କର ଦଣ୍ଡର ପାପର ବିଚାର କରି କିନ୍ତୁ ସେମାନେ ସେ ଦଣ୍ଡିତ କରିଥାନ୍ତି। ତେବେ ବ୍ୟକ୍ତିର କାମନା ଅନେକ, ଆମର ଅନେକ ଭୋଗର କାମନା ରହିଛି, ଅସଂଖ୍ୟ କାମନା, ଏବଂ ଏହି ଭୋଗର କାମନା ହେତୁ ଅନେକ ସମୟରେ ଆମେ ଜାଣିଥିଲେ ମଧ୍ୟ ଯେ ଆମେ ଯାହା କରିବାକୁ ଯାଉଛୁ ତାହା ଠିକ ନୁହେଁ, କିନ୍ତୁ ତଥାପି ଆମେ ସେ ପାପକର୍ମ କରିବା ପାଇଁ ପ୍ରବୃତ୍ତ ହେଉଛୁ। ଜଣେ ଚୋର ଚୋରି କରୁଛି, ସେ ଜାଣିଛି ଯେ ଏଇଟା ଠିକ କାର୍ଯ୍ୟ ନୁହଁ, ଚୋରି କଲେ ସେ ଦଣ୍ଡିତ ହେବ, ପୋଲିସ ଧରିବ, କୋର୍ଟରେ ଦଣ୍ଡିତ ହେବ, ଜେଲ ଯିବ, ସବୁ ଜାଣିଛି, କିନ୍ତୁ ସେ ଜାଣିଛନ୍ତି ଚୋରି କରୁଛି, ସେ ଭାବୁଛି ମୁଁ ଚୋରି କଲେ ସୁଖୀ ହେଇଛି। ତେଣୁ ଯେଉଁ କାମନା ରହିଛି ସୁଖ ପ୍ରାପ୍ତ କରିବାର କାମନା, ପ୍ରତ୍ୟେକ ବ୍ୟକ୍ତି ସଂସାରରେ ସୁଖୀ ହେବା ପାଇଁ ଚେଷ୍ଟା କରୁଛି, କେହି ଦୁଃଖ ପାଆନ୍ତିନି ଜୀବନ, ସମସ୍ତେ ସୁଖୀ ହେବା ପାଇଁ ଚେଷ୍ଟା କରିଥାନ୍ତି। ତେଣୁ ସୁଖୀ ହେବା ପାଇଁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ମଧ୍ୟ କରିଥାନ୍ତି। ସେମାନେ ଭାବନ୍ତି ପାପ କାର୍ଯ୍ୟ କରି ମୁଁ ସୁଖୀ ହୋଇପାରିବି ବା ମୁଁ ସୁଖ ଭୋଗ କରିପାରିବି, କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ ତାଦ୍ୱାରା ସେମାନେ ଯେ ଦଣ୍ଡିତ ହେବାକୁ ଯାଉଛନ୍ତି ସେ କଥା ସେମାନେ ଜାଣନ୍ତି ନାହିଁ। ଅନେକ ସମୟରେ କୌଣସି ପାପ କାର୍ଯ୍ୟ କରିବା ସମୟରେ ଯଦି କେହି ସାକ୍ଷୀ ନଥାନ୍ତି ତାହେଲେ କେହି ଭାବନ୍ତି ଯେ ମୁଁ ଯେଉଁ ପାପ କାର୍ଯ୍ୟ କରିଛି କେହି ଦେଖିନାହାନ୍ତି, ତେଣୁ ମୋର ଦଣ୍ଡିତ ହେବାର ପ୍ରଶ୍ନ ଉଠୁ। କୋର୍ଟ କଚେରୀରେ ମଧ୍ୟ ସାକ୍ଷ୍ୟ ଅଭାବରୁ ଅପରାଧୀମାନଙ୍କୁ ଖଲାସ କରି ଦିଆଯାଉ, କିନ୍ତୁ ଯଦି କୌଣସି ଭୌତିକ ସାକ୍ଷୀ ନାହାନ୍ତି, କିନ୍ତୁ ଆମେ ଚିନ୍ତା କରିବା ଉଚିତ ନୁହେଁ ଯେ ଆମ ପାପ କାର୍ଯ୍ୟ କେହି ଜାଣନ୍ତି ନାହିଁ। ଆମେ ଯେତେବେଳେ ପାପ କାର୍ଯ୍ୟ କରିବାକୁ ଯାଉଛେ, ପାପ କାର୍ଯ୍ୟ କରିବା ପୂର୍ବରୁ ଆମେ ତା ମନରେ ଚିନ୍ତା କରୁଛେ କୌଣସି ପାପ କାର୍ଯ୍ୟ କରିବା ପାଇଁ, ସେତେବେଳେ ଭଗବାନ ଯେ ଆମ ହୃଦୟରେ ପରମାତ୍ମା ଉପରେ ନିବାସ କରୁଛନ୍ତି ସେ ତାକୁ ଠିକ ଜାଣିପାରିଥାଏ। ପାପ କାର୍ଯ୍ୟ କରିବା ପୂର୍ବରୁ ଆମେ ତାକୁ ଚିନ୍ତା କରୁଛେ ଭଗବାନ ଜାଣିପାରିଛନ୍ତି ଆମେ କ'ଣ ଚିନ୍ତା କରୁଛୁ, ଏବଂ ଆମେ ଯେତେବେଳେ ପାପ କାର୍ଯ୍ୟ କରୁଛେ ତାର ସାକ୍ଷୀ ସେ ରହୁଛନ୍ତି। ତେଣୁ ଭଗବାନଙ୍କୁ ଆମେ ଠକି ପାରିବା, ସେ ହେଉଛନ୍ତି ଆମର ପ୍ରତିଟି କର୍ମର ସାକ୍ଷୀ। ତେଣୁ ସେହି ଅନୁସାରେ ଆମେ ଯଦିଓ ସଂସାରରେ କୋର୍ଟ କଚେରୀରେ ଆମେ ଖସିଯିବା, କିନ୍ତୁ ଭଗବାନଙ୍କ ଦରବାରରେ, ଯମରାଜଙ୍କ ଦରବାରରେ କେହି ଖସିପାରିବେ ନାହିଁ। ସେଠାରେ ପ୍ରତିଟି କର୍ମ ପାଇଁ, ପ୍ରତିଟି ପାପ କର୍ମ ପାଇଁ ବ୍ୟକ୍ତିକୁ ଦଣ୍ଡିତ ହେବାକୁ ପଡ଼ିବ। ତେଣୁ ଯେହେତୁ ଆମର ଅନନ୍ତ କାମନା ରହିଛି ଏବଂ ଆମେ ଅନେକ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ହେଉଛେ, ତେଣୁ ନର୍କର ସଂଖ୍ୟା ମଧ୍ୟ ଅନେକ ଅନେକ ପ୍ରକାର ନର୍କ ରହିଛି, ବିଭିନ୍ନ ପ୍ରକାର ପାପ କାର୍ଯ୍ୟତା। ତେବେ ଶ୍ରୀ ଶୁକ୍ରଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ 28 ନର୍କର କଥା ବର୍ଣ୍ଣନା କରୁଛନ୍ତି, ମୁଖ୍ୟ 28 ନର୍କର କଥା ବର୍ଣ୍ଣନା କରୁଛନ୍ତି ଯେ କେଉଁ ପ୍ରକାର ପାପ କାର୍ଯ୍ୟ କଲେ ବ୍ୟକ୍ତି କି ପ୍ରକାର ନର୍କକୁ ଭୋଗ କରୁଛି। ତେଣୁ ଆମେ ଯଦି ଏକଥା ଜାଣିଥିବା ତାହେଲେ ଆମେ ଏ ପାପ କାର୍ଯ୍ୟ ଠାରୁ ଦୂରେଇ ରହିବା। ଯଦିଓ ସାମୟିକ ଭାବରେ ଇନ୍ଦ୍ରିୟ ଭୋଗ ପାଇଁ ଆମେ ପାପ କାର୍ଯ୍ୟରେ ପ୍ରବୃତ୍ତ ହୋଇଥାଉ, କିନ୍ତୁ ଆମେ ଯଦି ଏହି ଦଣ୍ଡ ସମ୍ବନ୍ଧରେ ସଚେତନ ତାହେଲେ ଆମେ ନିଜକୁ ସଂଯତ କରିପାରିବୁ ଏବଂ ପାପ କାର୍ଯ୍ୟ କରିବା ନାହିଁ। ସେଥିପାଇଁ ଶ୍ରୀ ଶୁକ୍ରଦେବ ଗୋସ୍ୱାମୀ ଏହି ନର୍କର ବର୍ଣ୍ଣନା କରୁଛନ୍ତି, ତାଦ୍ୱାରା ସେମାନଙ୍କୁ ସତର୍କ କରାଇ ଦେଉଛନ୍ତି ଯେ ଆମେ ଯେଉଁ ଭାବୁଛେ ଯେ ଆମେ କୌଣସି ପାପ କାର୍ଯ୍ୟ କଲେ ଦଣ୍ଡିତ ହେବାର ନାହିଁ, ନର୍କ ଅଛି କି ନାହିଁ କିଏ ଜାଣେ, କିନ୍ତୁ ଆମ ଜାଣିବା ନ ଜାଣିବାରେ କିଛି ପାର୍ଥକ୍ୟ ନାହିଁ ଭଗବାନଙ୍କ ନିୟମରେ। ଭଗବାନଙ୍କର ନିୟମ ତିଆରି ହେଇଛି, ଭଗବାନ ନିଜେ ସୃଷ୍ଟି କରିଛନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ତାର କର୍ମ ପାଇଁ ଉତ୍ତରଦାୟୀ। ବେଳେବେଳେ ଦେଖାଯାଏ ଯେ ଲୋକମାନେ ଭାବିଥାନ୍ତି ଯେତେବେଳେ ସେମାନେ କଷ୍ଟ ଭୋଗ କରନ୍ତି ବା ଦୁଃଖ ଭୋଗ କରିଥାନ୍ତି, ସେମାନେ ଭାବନ୍ତି ଯେ ମୁଁ ତ କିଛି ପାପ କାର୍ଯ୍ୟ କରିବି, ମୁଁ କାହିଁକି କଷ୍ଟ ଭୋଗ କରୁଛି। ତେଣୁ ସେ ଭଗବାନଙ୍କୁ ଦୋଷ ଦେଇଥା ଯେ ଭଗବାନ ବଡ ନିର୍ଦ୍ଦୟ, ସେ ମୋତେ ଅଯଥାରେ କଷ୍ଟ ଦେଉଛନ୍ତି। କିନ୍ତୁ କେହି ଅଯଥାରେ କଷ୍ଟ ଭୋଗ କରନ୍ତି ନା, ସମସ୍ତେ ଏ ଜନ୍ମରେ ହଉ, ପୂର୍ବ ଜନ୍ମରେ ହଉ, ବା ଅନେକ ଜନ୍ମ ପୂର୍ବରୁ ହଉ, କୌଣସି ଜନ୍ମରେ କିଛି ନା କିଛି ପାପ କାର୍ଯ୍ୟ କରିଥିବେ ଯାହାର ଫଳସ୍ୱରୂପ କଷ୍ଟ ଆସେ। ଏ କଥା ନୁହେଁ ଯେ ବର୍ତ୍ତମାନ ଆମେ ଗୋଟିଏ ପାପ କାର୍ଯ୍ୟ କଲେ ତାର ଫଳ ସାଙ୍ଗେ ସାଙ୍ଗେ ଆମକୁ କାଷ୍ଟ ସାଙ୍ଗେ ସାଙ୍ଗେ ରହିପାରେ। ଗୋଟିଏ ପାପ କାର୍ଯ୍ୟର ଫଳ ମୋତେ ଅନେକ ଜନ୍ମ ପରେ ମିଳିପାରେ। ତେଣୁ ଆମେ ଅନେକ ସମୟରେ ଦେଖୁ ଯେ ଗୋଟିଏ ବ୍ୟକ୍ତି ଜଣଙ୍କର ହତ୍ୟା କରି ସାକ୍ଷ୍ୟ ଅଭାବରୁ କୋର୍ଟରେ ଖଲାସ ହେଇଯାଉଛି, ଅଥଚ ଆଉ ଗୋଟିଏ ବ୍ୟକ୍ତି ସେ ହତ୍ୟାରେ ସଂଶ୍ଲିଷ୍ଟ ନାହିଁ କିନ୍ତୁ ସେ ଜେଲଦଣ୍ଡ ଭୋଗୁଛି। ତେଣୁ ଏପରି ସ୍ଥିତିରେ ସାଧାରଣତଃ ଲୋକମାନେ କହିଥାନ୍ତି ଯେ ସଂସାରରେ ଆଉ ଧର୍ମ ନାହିଁ, ଯେ ପ୍ରକୃତ ପାପୀ ଯେ ଦୋଷ କରିଛି ହତ୍ୟା କରିଛି ସେ କ୍ଷତି ହେଲା, ଏବଂ ଯେ ହତ୍ୟା କରିନାହିଁ ନିର୍ଦ୍ଦୋଷ ସେ ଦେଉଥିଲା, କାରଣ ସଂସାରରେ କ'ଣ ଧର୍ମ ଅଛି। କିନ୍ତୁ ଏହା ଆମର ବୁଝିବାର ଭ୍ରମ, ଆମେ ଜାଣି ରଖିବା ଉଚିତ ଯେ କେହି ନିର୍ଦ୍ଦୋଷ ନୁହନ୍ତି ବା ନିର୍ଦ୍ଦୋଷ ବ୍ୟକ୍ତି କେବେ ଦଣ୍ଡପ୍ରାପ୍ତ ହେବ ନା। ଆମେ ଯାହାକୁ ନିର୍ଦ୍ଦୋଷ ବୋଲି ଭାବୁଛେ, ଆମେ ଭାବୁଛେ ସେ ବ୍ୟକ୍ତିଟି ହତ୍ୟା କରିନାହିଁ ଅଥବା ଜେଲ୍ ଯାଉଛି, ସେ ବ୍ୟକ୍ତି କୋଉ ଜଙ୍ଗଲରେ ସେପରି ହତ୍ୟା କରି କ୍ଷତି ଦେଉଥିଲା କୋର୍ଟ ଦେଖେ, ତାହାର ଦଣ୍ଡଟା ଏବେ ଅଛି। ତେଣୁ ସେ ବ୍ୟକ୍ତି ନିର୍ଦ୍ଦୋଷ ନୁହେଁ ଏବଂ ବର୍ତ୍ତମାନ ସେ ଦଣ୍ଡିତ ହେଉନାହିଁ ହତ୍ୟା କରି, ତାର ଦଣ୍ଡ ଆଗକୁ ସୁରକ୍ଷିତ ରହିବ କେତେବେଳେ ପ୍ରାପ୍ତ ହେବ। ତେଣୁ କେହି ଭଗବାନଙ୍କ ଦରବାରରେ ବା ଧର୍ମରାଜଙ୍କ ଦରବାରରେ କେହି ଖସି ଯାଇପାରିବେ ନାହିଁ, ସମସ୍ତ ପ୍ରତିଟି ନିଜ ନିଜର କର୍ମ ପାଇଁ ଉତ୍ତର ଦେବ। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରିଚିତ୍ର ନିକଟରେ 28 ନର୍କର ବର୍ଣ୍ଣନା କରୁଛନ୍ତି। ଯଦିଓ ନର୍କ ଅନେକ ରହିଛି ଏବଂ ଅନେକ ପ୍ରକାର ପାପକର୍ମ ରହିଛି, ତେବେ ମୁଖ୍ୟ ଭାବରେ ସେ 28 ନର୍କର କଥା ବର୍ଣ୍ଣନା କରୁଛନ୍ତି। କେଉଁ କେଉଁ ପାପ କଲେ କେଉଁ କେଉଁ ନର୍କ ପ୍ରାପ୍ତ ହେବାକୁ ହୁଏ ଏବଂ କି ପ୍ରକାର ଯନ୍ତ୍ରଣା ଭୋଗ କରିବାକୁ ହୁଏ। ତେବେ ଯେତେବେଳେ ପାପୀ ବ୍ୟକ୍ତିର ମୃତ୍ୟୁ ହୁଏ ସେତେବେଳେ ଜନ୍ମଭୂତମାନେ ତାର ଆତ୍ମାକୁ ଧରି ନେବା ପାଇଁ ଆସିଥାନ୍ତି। ଭୟଙ୍କର ରୂପ ଧାରଣ କରି ଜନ୍ମଭୂତମାନେ ତାର ଆତ୍ମାକୁ ଧରି ନେଇଥାନ୍ତି ଏବଂ ତାକୁ ଯାତନା ଶରୀର ପ୍ରଦାନ କରି ବିଭିନ୍ନ ପ୍ରକାର କଷ୍ଟ ଦେଇଥାନ୍ତି। ତେଣୁ ସେ ଯେତେବେଳେ ଯମରାଜ ନିକଟକୁ ଯାଏ ଏବଂ ଯମରାଜ ତାର ପାପର ବିଚାର କରି ତାକୁ ଦୈବିକ ରଖନ୍ତି, ତେଣୁ ଯମଦୂତମାନେ ସେପରି ବ୍ୟକ୍ତିକୁ ତାର ପାପ ଅନୁସାରେ ସେପରି ନର୍କକୁ ନେଇ ସେଠାରେ ଦଣ୍ଡ ପ୍ରଦାନ କରିଥାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁ 28 ନର୍କର ବର୍ଣ୍ଣନା ସେ କରୁଛନ୍ତି, ସେ ପ୍ରଥମେ କାମିଶ୍ର ନର୍କର ବର୍ଣ୍ଣନା କରୁଛନ୍ତି। ଯେଉଁ ନର୍କ ହେଉଛି ଅନ୍ଧକାର ଭାଗ, ସେଠାରେ ଆଲୋକର ବ୍ୟବସ୍ଥା ନାହିଁ, କେବଳ ଅନ୍ଧକାର, ଏବଂ ସେ ନର୍କକୁ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ପରର ସ୍ତ୍ରୀ ଧନ ଏବଂ ପୁତ୍ର ସନ୍ତାନଙ୍କୁ ଅପହରଣ କରିଥାନ୍ତି। ଏପରି ବ୍ୟକ୍ତିମାନଙ୍କୁ ଯମଦୂତମାନେ ଧରିନେଇ କାମିଶ୍ର ନର୍କରେ ନିକ୍ଷେପ କରି ବିଭିନ୍ନ ପ୍ରକାର ଯାତନା ଦେଇଥାନ୍ତି, କଷ୍ଟ ଦେଇଥାନ୍ତି, ତେଣୁ ପ୍ରହାର କରିଥାନ୍ତି ସେପରି ବ୍ୟକ୍ତି, ଏବଂ ଯମଦୂତମାନଙ୍କର ପ୍ରହାରରେ ସେ ବ୍ୟକ୍ତି ବାରମ୍ବାର ମୂର୍ଚ୍ଛିତ ହେବ କଷ୍ଟ ଭୋଗ। ଏବଂ ତାର ସେ ପାପକୁ ମନେ ପକାଏ ଯେ ମୁଁ ଏଇ ପାପ କରିଥିଲି ତାର ଦଣ୍ଡ ବର୍ତ୍ତମାନ ମୁଁ ଭୋଗ କରୁଛି। ଏଣୁ କ୍ଷୀରା କୃଷ୍ଣରେ ଏପରି ବ୍ୟାକୁଳ ହେଇ ବାରମ୍ବାର ସେ ମୂର୍ଚ୍ଛିତ ହୋଇ ସେ ନର୍କରେ ତାଙ୍କ ନର୍କରେ କଷ୍ଟ ଭୋଗ କରେ। ଆଉ ଗୋଟିଏ ନର୍କ ହେଉଛି ଅନ୍ଧ କାମିଷ୍ଠ ନର୍କ। ଏଇ ଅନ୍ଧ କାମିଷ୍ଠ ନର୍କକୁ ସେମାନେ ଭୋଗ କରନ୍ତି ଯେଉଁମାନେ ଅନ୍ୟକୁ ଠକି ଅନ୍ୟ ବ୍ୟକ୍ତିକୁ ଠକି ତାର ସ୍ତ୍ରୀକୁ ଉପଭୋଗ କରିଥାନ୍ତି ବା ତାର ଧନ ସନ୍ତାନକୁ ଉପଭୋଗ କରିଥାନ୍ତି ସେମାନେ ଅନ୍ଧ କାମିଷ୍ଠ ନାମକ ନର୍କକୁ ଭୋଗ କରିଥାନ୍ତି। ଏବଂ ସେ ନର୍କ ଆହୁରି ଏଇ କାମିଷ୍ଠ ନର୍କଠାରୁ ଆହୁରି କଷ୍ଟକର ନର୍କ ଏବଂ ସେ ନର୍କରେ ଜନଦୃତମାନେ ଏପରି ବ୍ୟକ୍ତିକୁ ନେଇ ଚାବୁକରେ ପ୍ରହାର କରିଥାନ୍ତି ଏବଂ ବ୍ୟକ୍ତି ଭୀଷଣ କଷ୍ଟ ଭୋଗ କରି ସେ ତାର ଦୃଷ୍ଟିଶକ୍ତି ଏବଂ ବୁଦ୍ଧିକୁ ହରାଇଥାଏ ଏବଂ ବାରମ୍ବାର ସେ ମୂର୍ଛିତ ହୁଏ। ଆଉ ଯେ ନର୍କ ହେଉଛି ରୌରବ ନର୍କ। ରୌରବ ନର୍କରେ ରୁରୁ ନାମକ ପ୍ରାଣୀ ରହିଛନ୍ତି ଯେଉଁମାନେ ସର୍ପଠାରୁ ଭଳି ଅତ୍ୟନ୍ତ କ୍ରୁର ଏବଂ ଈର୍ଷା ପରାୟଣ ଯେଉଁମାନଙ୍କ ପ୍ରତି ଈର୍ଷା ଓ ବ୍ୟକ୍ତି ଅନ୍ୟ ଜୀବମାନଙ୍କ ପ୍ରତି ଈର୍ଷା କରିଥାନ୍ତି ବା ହିଂସା ଆଚରଣ କରିଥାନ୍ତି ଯେଉଁ ବ୍ୟକ୍ତିମାନେ ନିଜର ଶରୀରକୁ ମୁଁ ବୋଲି ଜ୍ଞାନ କରିଥାନ୍ତି ଏବଂ ଶରୀର ସହିତ ସମ୍ବନ୍ଧିତ ପୁତ୍ର କନ୍ୟା ପରିବାରକୁ ନିଜର ବୋଲି ମନେ କରିଥାନ୍ତି ଏବଂ ସେମାନଙ୍କର ପାଳନ ପାଇଁ ଅନ୍ୟମାନଙ୍କ ପ୍ରତି ହିଂସା ଆଚରଣ କରିଥାନ୍ତି। ତେଣୁ ସେପରି ବ୍ୟକ୍ତିମାନେ ଏହି ରୌରବମାନଙ୍କ ନର୍କକୁ ପ୍ରାପ୍ତ ହୋଇଥାନ୍ତି। ଜନଦୂତମାନେ ସେପରି ବ୍ୟକ୍ତିମାନଙ୍କୁ ନେଇ ଏହି ରୌରବ ନର୍କକୁ ନିକ୍ଷେପ କରିଥାନ୍ତି ଏବଂ ସେଠାରେ ଥିବା ରୁରୁ ନାମକ ପ୍ରାଣୀମାନେ ଯିଏକି ସର୍ପଠାରୁ ଆହୁରି ଅଧିକ ଭୟଙ୍କର ସେମାନେ ଚତୁର୍ଦିଗର ସେ ବ୍ୟକ୍ତିକୁ ଦଂଶନ କରିଥାନ୍ତି। ଏହିପରି ସେ ବ୍ୟକ୍ତି ବାରମ୍ବାର କଷ୍ଟ ଭୋଗ ରୁରୁ ନାମକ ପ୍ରାଣୀମାନଙ୍କର ଦଂଶନ ଦ୍ୱାରା ଏହିପରି ସେ ବାରମ୍ବାର ମୂର୍ଛିତ ହୋଇପଡ଼େ କଷ୍ଟ ଯନ୍ତ୍ରଣାର ଚିତ୍କାର। ତାପରେ ଆଉ ଗୋଟିଏ ନର୍କ ହେଉଛି ମହାରୌରବ ନର୍କ। ଏ ନର୍କକୁ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ନିଜର ପାଳନ ପୋଷଣ ପାଇଁ ଶରୀର ଧାରଣ କରିବା ପାଇଁ ବା ପରିବାରର ପାଳନ ପୋଷଣ ପାଇଁ ଅନ୍ୟ ଜୀବମାନଙ୍କୁ ପୀଡ଼ା ପ୍ରଦାନ କରିଥାନ୍ତି ବା ଜୀବମାନଙ୍କୁ ହତ୍ୟା କରିଥାନ୍ତି। ଅନେକ ସମୟରେ ଜିହ୍ୱାର ଲାଳସାରେ ଅନ୍ୟ ଜୀବକୁ ହତ୍ୟା କରି ଯେଉଁମାନେ ଖାଇଥାନ୍ତି ସେମାନଙ୍କୁ ଏହି ମହାରୌରବ ନର୍କକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଏହି ମହାରୌରବ ନର୍କରେ ମଧ୍ୟ ଏହିପରି ଶ୍ରଦ୍ଧାଳ ନାମକ ରୁରୁ ସେଠାରେ ରହିଛନ୍ତି ଆଉ ସେମାନେ ବାରମ୍ବାର ସେ ବ୍ୟକ୍ତିକୁ ଆକ୍ରମଣ କରି ତାର ମାଂସକୁ ଭକ୍ଷଣ କରିଥାନ୍ତି। ତେଣୁ ଯେଉଁମାନେ ଏହିପରି ଅନ୍ୟକୁ ପୀଡ଼ା ଦେଇଥାନ୍ତି ବା ଜୀବହତ୍ୟା କରିଥାନ୍ତି ସେମାନେ ଏହିପରି ଦଣ୍ଡ ଭୋଗ କରିଥାନ୍ତି ମହାରୌରବ ନର୍କରେ। ତାପରେ ଆଉ ଗୋଟିଏ ନର୍କ ହେଉଛି କୁମ୍ଭୀପାକ ନର୍କ। କୁମ୍ଭୀପାକ ନର୍କ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଜୀବିତ ପଶୁପକ୍ଷୀମାନଙ୍କୁ ରନ୍ଧନ କରିଥାନ୍ତି। ଆଜିକାଲି ସବୁ ବିଭିନ୍ନ ଦେଶରେ ସବୁ ରେଷ୍ଟୁରାଣ୍ଟ ରହିଛି ସେଠି ଜୀବିତ ପ୍ରାଣୀମାନଙ୍କୁ ରନ୍ଧାଯାଉଛି ଏବଂ ତାକୁ ସବୁ ପରିବେଷଣ କରାଯାଉଛି ରେଷ୍ଟୁରାଣ୍ଟ। ସେ ଯୋଉ ପ୍ରାଣୀମାନଙ୍କୁ କାଟିବ କେମିତି ପୁରା ଜୀବିତ ପ୍ରାଣୀଙ୍କୁ ପକେଇଦେବେ ସେମାନେ ତେଲରେ, ତେଲ ଫୁଟୁଥିବ ତେଲ, ଏବଂ ରୋଷ କରନ୍ତି, ତାକୁ ପରିବେଷଣ କରିଥାନ୍ତି। ଚାଇନା ଦେଶରେ ଏକ ଜାଗା ଯେଉଁଠାରେ ସବୁ ପ୍ରକାର ସେମାନେ ପ୍ରାଣୀମାନଙ୍କୁ ଖାଇପାରନ୍ତି, ଅସରପା ଠାରୁ ଆରମ୍ଭ କରି ଅସରପା ବା ବିଭିନ୍ନ ପ୍ରକାର ଜିଟି ଜିଟି ସବୁ ପ୍ରକାର ପ୍ରାଣୀ ସେମାନେ ଖାଇଥାନ୍ତି। ତେଣୁ ଯେଉଁମାନେ ଏହିପରି ଜୀବିତ ପ୍ରାଣୀମାନଙ୍କୁ ରନ୍ଧନ କରିଥାନ୍ତି ସେମାନେ ଏହି କୁମ୍ଭୀପାକ ନର୍କ ପ୍ରାପ୍ତ ହୋଇଥାଏ। ଅର୍ଥାତ୍ ଜନ୍ମର ସେମାନେ ସେପରି ପ୍ରାଣୀମାନଙ୍କୁ ଏହି ନର୍କକୁ ନେଇ ସେମାନେ ଫୁଟୁଥିବା ତେଲ, କଡ଼େଇରେ ଫୁଟୁଥିବା ତେଲରେ ନିକ୍ଷେପ କରନ୍ତି, ଏବଂ ଠିକ୍ ସେହିପରି ସେମାନେ ଯେପରି ଜୀବିତ ପ୍ରାଣୀମାନଙ୍କୁ ରନ୍ଧନ କରିଥିଲେ ସେମାନଙ୍କୁ ଜନଲୋକମାନେ ଠିକ୍ ସେହିପରି ରନ୍ଧନ କରିଥାନ୍ତି। କୁମ୍ଭୀପାକ ନର୍କରେ ଫୁଟୁଥିବା ତେଲରେ ପକେଇ ଆଉ ଗୋଟିଏ ନର୍କ ହେଉଛି କାଳସୂତ୍ର ନର୍କ। ତେଣୁ ଏହି କାଳସୂତ୍ର ନର୍କ ଇଏ ତମ୍ବାରେ ତିଆରି, ପୁରା ନର୍କ ତମ୍ବାରେ ତିଆରି, ଏବଂ ତାର କ୍ଷେତ୍ରଫଳ ହେଉଛି 80,000 ମାଇଲ, ତାର ପରିଧି ହେଉଛି 80,000 ମାଇଲ, ଏବଂ ଏ ନର୍କରେ ଯେହେତୁ ତମ୍ବାରେ ତିଆରି ନର୍କ ତେଣୁ ଏ ତମ୍ବା ତଳେ ଅଗ୍ନି ପ୍ରଜ୍ୱଳିତ ହେଉଥାଏ, ଅଗ୍ନି ଜଳୁଥାଏ, ତେଣୁ ଅଗ୍ନିର ଉତ୍ତାପରେ ତମ୍ବା ତାଟିକିରି ରହିଥାଏ, ଏବଂ ଉପରେ ସୂର୍ଯ୍ୟକିରଣ, ପ୍ରଖର ସୂର୍ଯ୍ୟକିରଣ, ତେଣୁ ଉପର ତାତି ଏବଂ ତଳୁ ତାତି, ତେଣୁ ଏପରି ନର୍କକୁ ନର୍କରେ ଜନ୍ମୃତମାନେ ସେପରି ବ୍ୟକ୍ତିକୁ ନିକ୍ଷେପ କରିଥାନ୍ତି ଯେଉଁମାନେ ବ୍ରହ୍ମ ହତ୍ୟା କରିଥାନ୍ତି, ବ୍ରାହ୍ମଣ ବୈଷ୍ଣବମାନଙ୍କୁ ହତ୍ୟା କରିଥାନ୍ତି ଯେଉଁମାନେ ବ୍ରହ୍ମ ହତ୍ୟା, ସେମାନେ ଏହି ନର୍କକୁ ପ୍ରାପ୍ତ ହୁଅନ୍ତି କାଳସୂତ୍ର ନର୍କ। ତେଣୁ ଏ ନର୍କରେ ଜନ୍ମୃତମାନେ ନିକ୍ଷେପ କରିବା ମାତ୍ରେ ସେମାନେ ତଳେ ଠିଆ ହୋଇପାରନ୍ତିନି, କାରଣ ତମ୍ବା ଉତ୍ତପ୍ତ ହୋଇଥାଏ ଏବଂ ଉପରୁ ଉତ୍ତପ୍ତ ପ୍ରକାର ସୂର୍ଯ୍ୟକିରଣ ପଡ଼ୁଥାଏ, ତେଣୁ ସେମାନେ ବିକଳରେ ଚିତ୍କାର କରି ଦୌଡ଼ିବାକୁ ଆରମ୍ଭ କରିଛନ୍ତି, ଏବଂ କିଛି ସମୟ ଦୌଡ଼ିବା ପରେ ସେମାନେ ଆଉ ଦୌଡ଼ି ପାରନ୍ତିନି, ପୁଣି ବସିଯାଆନ୍ତି, କେତେବେଳେ ପୁଣି ଶୋଇଯାଆନ୍ତି, କେତେବେଳେ ପୁଣି ଠିଆ ହୋଇ ଚିତ୍କାର କରି ଦୌଡ଼ିବାକୁ ଆରମ୍ଭ କରିଛନ୍ତି। ଏହିପରି ଭାବରେ ସେପରି ବ୍ୟକ୍ତିମାନେ ଏହି କାଳସୂତ୍ର ନର୍କରେ କଷ୍ଟ ଭୋଗ କରିଥାନ୍ତି, ଯେଉଁମାନେ ବ୍ରହ୍ମ ହତ୍ୟା କରିଥାନ୍ତି। ଆଉ ଗୋଟିଏ ନର୍କ ହେଉଛି ଅସିପତ୍ରବଣ, ଅସିପତ୍ରବଣ ନର୍କ ଯେଉଁମାନେ ବିଧର୍ମୀ, ଯେଉଁମାନେ ଧର୍ମ ଉପରେ ବିଶ୍ୱାସ କରନ୍ତି ନାହିଁ, ବା ଯେଉଁମାନେ ନାସ୍ତିକ, ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ତେଣୁ ସେପରି ବ୍ୟକ୍ତିମାନଙ୍କୁ ଜନଦୂତମାନେ ଧରି ନେଇ ଏହି ଅସିପତ୍ରବଣ ନର୍କରେ ନିକ୍ଷେପ କରିଥାନ୍ତି। ତେଣୁ ଅସିପତ୍ରବଣ ନର୍କରେ ଅନେକ ତାଳ ଗଛ ରହିଛି, ଏବଂ ସେ ତାଳ ଗଛର ପତ୍ର ଗୁଡ଼ିକ ଅସି ମାନେ ତରବାରୀ, ଖଣ୍ଡା ସଦୃଶ, ଏବଂ ମୁନିଆ ଏବଂ ତୀକ୍ଷ୍ଣ, ତେଣୁ ସେପରି ନର୍କରେ ଏହି ବିଧର୍ମୀ ବା ନାସ୍ତିକମାନଙ୍କୁ ନିକ୍ଷେପ କରି ଜନଲୋକମାନେ ଚାବୁକରେ ପ୍ରହାର କରନ୍ତି, ତେଣୁ ସେ ବ୍ୟକ୍ତି ଯେତେବେଳେ ବ୍ୟାକୁଳ ହୋଇ ଦୌଡ଼ିବାକୁ ଆରମ୍ଭ କରେ ସେତେବେଳେ ସେହି ତାଳ ଗଛର ପତ୍ର ଗୁଡ଼ିକ ଯେଉଁ ଥଣ୍ଡା କରି ତୀକ୍ଷ୍ଣ ତାର ଦେହରେ ଫୋଡ଼ି ହୋଇଯାଏ, ତାର ଦେହ ରକ୍ତାକ୍ତ ହୋଇଯାଏ, ଦେହ ରକ୍ତାକ୍ତ ହୁଏ ଏବଂ ସେ ବ୍ୟାକୁଳ ହୋଇ ଚିତ୍କାର କରେ, ପୁଣି ସେକରୁ ଜନସାଧାରଣ ପୁଣି ଯେତେବେଳେ ପ୍ରହାର କରନ୍ତି ସେ ଏକରକୁ ଦୌଡ଼େ, ଏକରେ ସେହିପରି ସେ ତାଳପତ୍ର ଯେମିତି ଥଣ୍ଡା ସଦୃଶ ସେ ଫୋଡ଼ି ହୋଇଯାଏ କାଗରେ, ସେହିପରି ବାରମ୍ବାର ଯେ ଦିଗକୁ ଦୌଡ଼ିବାକୁ ଆରମ୍ଭ କରିବ ସେ ଦିଗରେ ଅସିପତ୍ର ପରି ସେ କ୍ଷତା ରକ୍ତାକ୍ତ ହେବ। এবারে সে ব্যাকুল হয়ে চিৎকার দিবি, বারম্বার সে মূর্ছিত হয়ে পড়ে। তেমন যে নাস্তিক বা বিধর্মী সে এইপরি দণ্ড জঙ্গক মানে প্রদান করেছেন। পুনে আর গোটি নর্ক হচ্ছে শুক্র মুখ। তেমন শুক্র মুখ নর্ক হচ্ছে যেখানে শুক্র মানে ঘুষুরী, ঘুষুরী মুহ করে যেখানে রয়েছে এ নর্ক, সেখানে যেপর আখু রস কু পেড়া যায় যন্ত্র ভর্তি করে আখু কু পেড়া যায় সেটার রস বাহারে। তেমন যে নির্দোষ ব্যক্তি কু পীড়া প্রদান করেছেন, কষ্ট দিয়েছেন, বিশেষ ভাবে যে রাজ কর্মচারী মানে নির্দোষ ব্যক্তি মানুষ দণ্ডিত করেছেন, বা যে রাজা বা রাজ কর্মচারী নির্দোষ ব্যক্তি মানুষ দণ্ডিত করেছেন, সেমানে এপরি নর্কু প্রাপ্ত হয়েছেন। তেমন সেমানে সেমানকু জমদূত মানে নেই আখু কু পেড়া ভাই সেমানকু এই শুক্রমুখ নর্করে সেমানে পেড়িবাকু আরম্ভ করে। এবং সেতবে এপরি ব্যক্তি মানে আর্থ চিৎকার করে বারম্বার সেমানে মূর্ছিত হলেন এবং তাঙ্ক শরীর খণ্ড খণ্ড হয়ে যায়। এইপরি সেমানে আর্তনাদ করে যন্ত্রণা ভোগ করেছেন শুক্র মুখ নর্ক। আর গোটিয়ে নর্ক হচ্ছে অন্ধকূপ নর্ক। অন্ধকূপ নর্কটি অন্ধকূপ বলে অর্থাৎ যেপরি পুরোনা কুয়ো যাকে ব্যবহার আসুন এবং অনেক সময় পুরোনা কুয়ো যেটা ব্যবহার হওনি অনেক বর্ষ পড়ে রহবা পরে হয়তো সেপুর পানি শুখি যাই এবং তার মুখ সব তৃণ দ্বারা আচ্ছাদিত হয়ে যাই, ঘাস দ্বারা সব আচ্ছাদিত হয়ে যাই। তেমন যেত ব্যক্তি যায় সে মার্গে সে দাঁড়ি না থাকে তবে কুয়োটি রয়েছে, সে ঘাস বলে ভাবি যেত সে ঘাস করে পাদ রাখে সে তলকু চালে যায়। সে অন্ধকূপে পড়িয়া পরে সে যেত চিৎকার কল কথা তার চিৎকার কে শুনিপারে। তেমন এইপরি যে নর্ক রয়েছে অন্ধকূপ নর্ক, সেপরি নর্কু সেমানে প্রাপ্ত হচ্ছে যে মানে মশা মাছি কীট পতঙ্গ আদি মানুষ বধ করেছেন। এটা আমার মৃত্যুদিন তেমন যেমন যত্ন হলে কারণ মশা মাছি মানুষের কোনো জ্ঞান নাই, সেমান যেতে আমাকে কামুড়ি সেমানে ভাবু নাহান্তি যে সেমানে কামুড়িবা দ্বারা আমাকে কষ্ট হচ্ছে, কারণ যেহেতু সেমানের কোনো জ্ঞান নাই সেমানে তাঙ্কর স্বভাবগত সেমানে কামুড়ছেন, কিন্তু আমার জ্ঞান রয়েছে মানুষকে জ্ঞান দিয়েছেন ভগবান। তেমন আমার জ্ঞান থাই আমি এপরি অজ্ঞানী জীবনকে হত্যা গেলে আমাকে দোষ ভাবি। তেমন জন্মদূত মানে এপরি ব্যক্তি মানুষ এই অন্ধকূপ নর্করে নিক্ষেপ করেছেন এবং অন্ধকূপ নর্করে এইপরি অনেক সবু মশা মাছি কীট পতঙ্গ থাকে। তেমন যেত সে ব্যক্তি নিক্ষেপ করাযায় সে নর্করে সে একসাথে তাকে আক্রমণ করতে লক্ষ লক্ষ সংখ্যার। আপনার মানে দেখিয়ে বর্তমান বি যেতে মশা হচ্ছেন হাজার হাজার মশা যদি এক সময় আক্রমণ করবে আমার অবস্থা কম হব। তেমন এই নর্করে লক্ষ লক্ষ সংখ্যার এই মশা মাছি কীট পতঙ্গ একসাথে সে ব্যক্তি আক্রমণ করি তাকে কষ্ট প্রদান করেছেন। তারপরে আর গোটিয়ে নর্ক হচ্ছে কৃমি ভোজন নর্ক। কৃমি ভোজন নর্ক হচ্ছে সেই মানুষ পাই যে বিশেষ ভাবে গৃহস্থ মানুষ যে কোনো খাদ্যদ্রব্য প্রাপ্ত হলে ସେମାନେ ବାଳକ ବୃଦ୍ଧ ଏବଂ ଅତିଥିଙ୍କୁ ନ ଦେଇ ନିଜେ ଖାଇଯାଉ। କୌଣସି ଖାଦ୍ୟପେୟ ପ୍ରାପ୍ତ ହେଲେ ଯଦି ଅତିଥି ଘରେ ଅଛନ୍ତି ତାଙ୍କୁ ପ୍ରଥମେ ଡାକିବା ଆବଶ୍ୟକ, ବା ଯଦି ବୃଦ୍ଧ ବ୍ୟକ୍ତି ଅଛନ୍ତି ଘରେ ତାଙ୍କୁ ପ୍ରଥମେ ଡାକିବା ଆବଶ୍ୟକ, ବା ଯଦି ପିଲାମାନେ ଅଛନ୍ତି ତାଙ୍କୁ ପ୍ରଥମେ ଡାକିବା ଆବଶ୍ୟକ, ସେମାନଙ୍କୁ ଦେଇ ତାପରେ ଖାଇବା ଆବଶ୍ୟକ ଉଚିତ। କିନ୍ତୁ ଜଣେ ଯଦି କୌଣସି ଖାଦ୍ୟ ପାଇବା ମାତ୍ରେ କାହାକୁ ନ ଦେଇ ନିଜେ ଭକ୍ଷଣ କରୁଛି, ସେ କାକ ସଦୃଶ କୁଆ ପରି, କୁଆ ଭିତରେ ସର୍ବଭକ୍ଷ ସବୁକିଛି ଖାଇପାରିବ କୁଆ, ତେଣୁ ସେପରି ବ୍ୟକ୍ତି କାକ ସଦୃଶ ହୋଇଥାଏ। ତେବେ ବୈଦିକ ନିୟମ ଅନୁସାରେ ପ୍ରତ୍ୟେକ ଗୃହସ୍ଥ ମାନଙ୍କର ଏହା ହେଉଛି ଧର୍ମ ଯେ ସେମାନେ ପଞ୍ଚଯଜ୍ଞ ଅନୁଷ୍ଠାନ କରିବେ ପ୍ରତିଦିନ। ଗୃହସ୍ଥର ଧର୍ମ ବହୁତ କଠୋର ଧର୍ମ, ତେଣୁ ପଞ୍ଚଯଜ୍ଞ ଅନୁଷ୍ଠାନ କରିବେ ପ୍ରତିଟି ଗୃହସ୍ଥ, ପଞ୍ଚଯଜ୍ଞ ଅନୁଷ୍ଠାନ କରି ତାର ପରେ ସେମାନେ ଖାଦ୍ୟ ଗ୍ରହଣ କରିବେ। ଅର୍ଥାତ୍ ପ୍ରଥମ ଯଜ୍ଞ ହେଉଛି ବ୍ରହ୍ମଯଜ୍ଞ, ପ୍ରତ୍ୟେକ ଗୃହସ୍ଥ ମାନେ ଧର୍ମଶାସ୍ତ୍ର ପାଠ କରିବା ଉଚିତ, ଗୀତା ଭାଗବତ ଅତିକ୍ରମରେ ତାକୁ ପାଠ କରିବା ଉଚିତ ପ୍ରତିଦିନ, ଏହା ହେଉଛି ପ୍ରତ୍ୟେକ ଗୃହସ୍ଥର କର୍ତ୍ତବ୍ୟ, ଏବଂ ସେ ଅନୁସାରେ ଆଚରଣ କରିବା ପାଇଁ ଚେଷ୍ଟା କରିବା ଉଚିତ। ତେଣୁ ଇଏ ହେଉଛି ଗୋଟେ ବ୍ରହ୍ମଯଜ୍ଞ। ତାପରେ ହେଉଛି ଦେବଯଜ୍ଞ, ପ୍ରତ୍ୟେକ ଗୃହସ୍ଥ ପ୍ରତିଦିନ ଘରେ ହୋମଯଜ୍ଞ ଅନୁଷ୍ଠାନ କରିବା କଥା ଏବଂ ଭଗବାନ ବିଷ୍ଣୁଙ୍କୁ ଆହୁତି ଦେବା କଥା ଏବଂ ତାଙ୍କ ସହିତ ଅନ୍ୟ ଦେବାଦେବୀମାନଙ୍କୁ ଆହୁତି ଦେବା କଥା। ଏବଂ ତୃତୀୟ ହେବା ନୃଯଜ୍ଞ। ନୃଯଜ୍ଞ ମାନେ ଘରେ ଯଦି କୌଣସି ଅତିଥି ଆସିଛନ୍ତି ତାହେଲେ ତାଙ୍କୁ ପ୍ରଥମେ ତାଙ୍କର ସତ୍କାର କରିବା, ତାଙ୍କୁ ଖାଦ୍ୟ ଦେଇ ତାପରେ ଗ୍ରହଣ କରିବା ଆବଶ୍ୟକ ଅତିଥି ସତ୍କାର। ଆଉ ଗୋଟିଏ ଯଜ୍ଞ ହେଉଛି ଭୂତଯଜ୍ଞ। ଭୂତଯଜ୍ଞ ମାନେ ଅନ୍ୟ ପ୍ରାଣୀମାନଙ୍କୁ ନିଜ ଖାଦ୍ୟର କିଛି ଅଂଶ ପ୍ରଦାନ କରିବା, ଯେପରି ଘରେ ଗାଈ ଅଛନ୍ତି, ଗାଈ ଗୋରୁ ଅଛନ୍ତି, ତେଣୁ ନିଜେ ଖାଇବା ପୂର୍ବରୁ ଆଗ ଗାଈ ଗୋରୁମାନଙ୍କୁ ଖାଇବାକୁ ଦେବା, ବା ଘରେ କୌଣସି ଗୃହପାଳିତ ପଶୁ ରହିଛନ୍ତି ଆମେ ତାଙ୍କୁ ଖାଇବାକୁ ଦେବା, ବା ଯଦି ଘରେ କେହି ନାହାନ୍ତି ବାହାରେ ମଧ୍ୟ କୌଣସି ପ୍ରାଣୀକୁ ଆମେ କିଛି ଖାଇବାକୁ ଦେବା ଉଚିତ, ତାପରେ ନିଜେ ଗ୍ରହଣ କରିବା ଉଚିତ। ଏ ହେଉଛି ଭୂତଯଜ୍ଞ। ଏବଂ ଚତୁର୍ଥ ହେଲା ପିତୃଯଜ୍ଞ, ପିତୃଶ୍ରାଦ, ପିତୃମାନଙ୍କୁ ଯଜ୍ଞାଶିଷ୍ଠ ଅର୍ପଣ କରିବା, ଭଗବାନ ବିଷ୍ଣୁଙ୍କର ପ୍ରସାଦ ଅର୍ପଣ କରିବା, ତାହାଦ୍ୱାରା ସେମାନେ ମୁକ୍ତ ହୋଇଥାନ୍ତି। ତେବେ ଏ ପାଞ୍ଚଟି ଯଜ୍ଞ କରିବା ପାଇଁ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଛି, ଯଦିଓ କଳିଯୁଗରେ ଏସବୁ ସମ୍ଭବ ନୁହେଁ, କିନ୍ତୁ ଯେଉଁମାନେ କଳିଯୁଗରେ ଭଗବାନ କୃଷ୍ଣଙ୍କର ପୂଜା ଉପାସନା ଘରେ କରିଥାନ୍ତି ଯେଉଁ ଗୃହସ୍ଥମାନେ, ଆଉ ଭଗବାନ କୃଷ୍ଣଙ୍କର ନାମ ଜପ କରିଥାନ୍ତି, ନାମ ଜପ ଏବଂ କୀର୍ତ୍ତନ କରିଥାନ୍ତି, ତାହେଲେ ଭଗବାନଙ୍କର ନାମ ଜପ ବା କୀର୍ତ୍ତନରେ ଏସବୁ ଦୋଷ ତ୍ରୁଟି ସବୁ ଖାରିତ ହୋଇଯାଏ, ବା ବ୍ୟକ୍ତି ଜଣେ ମୁକ୍ତ ହୋଇଯାଏ ସେଥିରେ। କିନ୍ତୁ ଏସବୁ କିଛି ନ କରି ଜଣେ ଯଦି ଖାଦ୍ୟ ଭୋଜନ କରୁଛି କେବଳ ଶରୀର ଧାରଣ କରିବା ପାଇଁ ବା ଇନ୍ଦ୍ରିୟ ତୃପ୍ତି ପାଇଁ, ତାହେଲେ ସେ ପାପରେ ଭାଗିଯାଉ। ସେଥିପାଇଁ ଭଗବାନ କୃଷ୍ଣ ଭଗବତ ଗୀତାରେ କହୁଛନ୍ତି, ଯଜ୍ଞାତିଷ୍ଠା ସିନା ସନ୍ତ ମୃତ୍ୟୁଙ୍କ ସର୍ବ ଚିରିଦେଇଥାଏ, କି ଯେଉଁମାନେ ଯଜ୍ଞର ଅବଶିଷ୍ଟ ଅନ୍ନ ଭୋଜନ କରନ୍ତି, ଅର୍ଥାତ୍ ଯଜ୍ଞ ପୁରୁଷ ହେଉଛନ୍ତି ଭଗବାନ ବିଷ୍ଣୁ ବା କୃଷ୍ଣ ହେଉଛନ୍ତି ଯଜ୍ଞ ପୁରୁଷ, ତାଙ୍କର ଆରାଧନା କରାଯାଏ, ତାଙ୍କୁ ଭୋଗ ଅର୍ପଣ କରାଯାଏ। ତେଣୁ ତାଙ୍କର ପ୍ରସାଦ ହିଁ ହେଉଛି ଯଜ୍ଞ ଅବଶିଷ୍ଟ କୃଷ୍ଣ ପ୍ରସାଦ। ଅର୍ଥାତ୍ ପ୍ରତିଦିନ ସମସ୍ତେ ଭଗବାନ କୃଷ୍ଣଙ୍କୁ ଭୋଗ ଲଗାଇ ତାଙ୍କର ପ୍ରସାଦ ଘରେ ଗ୍ରହଣ କରିବା ଉଚିତ। ତାହେଲେ ଭୁଞ୍ଜତେ ପ୍ରଘନ ପାତମ ଯେ କରିଛନ୍ତି ଆତ୍ମକାର। ଯଦି କେହି ଭଗବାନ କୃଷ୍ଣଙ୍କୁ ଭୋଗ ନ ଲଗାଇ ନିଜର ଜିହ୍ୱା ସ୍ୱାଦ ପାଇଁ ରନ୍ଧନ କରୁଛନ୍ତି ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି, ସେମାନେ କେବଳ ପାପ ହିଁ ଗ୍ରହଣ କରୁଛନ୍ତି। ଭଗବାନ କୃଷ୍ଣ କଥା କହୁଛନ୍ତି, ତେଣୁ ଏସବୁ ଅନେକ ବିଧିବିଧାନ ରହିଛି। ଜଣେ ଯଦି ପଞ୍ଚଯଜ୍ଞ କରିପାରିବନି, ଅତି କମରେ କୃଷ୍ଣଙ୍କୁ ଭୋଗ ଲାଗି ପ୍ରସାଦ ଗ୍ରହଣ କଲେ ସେ ସବୁ ପାପରୁ ମୁକ୍ତ ହେବେ। ତାହେଲେ ପୁଣି ପଞ୍ଚଯଜ୍ଞ କରିବା ଆବଶ୍ୟକ। ଯଦି ଜଣେ ପଞ୍ଚଯଜ୍ଞ ନ କରି ଖାଦ୍ୟ ଗ୍ରହଣ କରୁଛି, ତାହେଲେ ସେ ଏଇ ନର୍କକୁ ଯିବ, କୃମି ଭୋଜନ। ତେଣୁ କୃମି ଭୋଜନ ନର୍କ ତାହା ହେଉଛି 1,00,000 ଯୋଜନା ବିସ୍ତୃତ। ଯୋଜନା ହେଉଛି 4 କ୍ରୋଶ 8 ମାଇଲ, ତାର ତ 8,00,000 ମାଇଲ ବିସ୍ତୃତ ଏହି ନର୍କ। ଏବଂ ଏହି ନର୍କରେ ଅନେକ ପ୍ରକାର କୃମି ସବୁ ରହିଛନ୍ତି, ଭର୍ତ୍ତି ହୋଇଛନ୍ତି। ତେଣୁ ଯେଉଁମାନେ ଏହି ପଞ୍ଚଯଜ୍ଞ ଅନୁଷ୍ଠାନ ନ କରି ସେମାନେ ଖାଦ୍ୟ ଗ୍ରହଣ କରିଥାନ୍ତି, ସେମାନେ ଏହି କୃମି ଭୋଜନ ନର୍କକୁ ପ୍ରାପ୍ତ ହୁଅନ୍ତି। ଅର୍ଥାତ୍ କୃମି ଏହି ନର୍କରେ ଜନ୍ମଗ୍ରହଣ କରିଥାନ୍ତି ଏବଂ ସେ କୃମି ହୋଇ ଅନ୍ୟ କୃମିମାନଙ୍କୁ ଭକ୍ଷଣ କରେ, ଅନ୍ୟ କୃମିମାନେ ତାକୁ ଭକ୍ଷଣ କରିଥାନ୍ତି। ଏହିପରି ସେଠାରେ ସେ କଷ୍ଟ ଭୋଗ କରିଥାନ୍ତି। ଆଉ ଗୋଟିଏ ନର୍କ ହେଉଛି ସନ୍ଦାଂଶ ନର୍କ। ସନ୍ଦାଂଶ ନର୍କ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ବଳପୂର୍ବକ ଅନ୍ୟର ସ୍ୱର୍ଣ୍ଣ ବା ଧନ ଅପହରଣ କରିଥାନ୍ତି। ଅର୍ଥାତ୍ ବଳପୂର୍ବକ ସୁନା ଏବଂ ଧନ ଏସବୁ ଛାଡ଼ି ନିଅନ୍ତି, ଯେଉଁମାନେ ଲୁଟ୍ କରିନିଅନ୍ତି, ତେଣୁ ସେମାନେ ଏହି ସନ୍ଦେଶ ନର୍କକୁ ପ୍ରାପ୍ତ ହୋଇଥାନ୍ତି। ଏ ନର୍କରେ ଜନଦୂତମାନେ ସେ ବ୍ୟକ୍ତିର ଶରୀରକୁ ଉତ୍ତପ୍ତ ଲୌହପିଣ୍ଡ ଦ୍ୱାରା ସବୁ ଚେଙ୍ଗ ଦେଇଥାନ୍ତି। ତା ଶରୀର ଲୁହା ପିଣ୍ଡକୁ ଗରମ କରି ତା ଶରୀରରେ ସବୁ ଚେଙ୍ଗ ଦେଇ ସନ୍ଧ୍ୟାସରେ ତାର ସବୁ ଉତ୍ତାରିଥାନ୍ତି ଚମଡ଼ା ଚମଡ଼ା ଆଉ ମାଂସ। ଏହିପରି ବ୍ୟକ୍ତିକୁ ସେମାନେ କଷ୍ଟ ଦେଇଥାନ୍ତି ଏହି ନର୍କରେ। ତାପରେ ଆଉ ଗୋଟିଏ ନର୍କ ହେଉଛି ତପ୍ତସୁରମୀ। ତପ୍ତସୁରମୀ ନର୍କ ହେଉଛି ସେହିମାନଙ୍କ ପାଇଁ ଯେଉଁମାନେ ନିଜର ସ୍ତ୍ରୀ ବ୍ୟତୀତ ଅନ୍ୟ ସ୍ତ୍ରୀ ସହିତ ଅବୈଧ ଯୌନ ସମ୍ପର୍କ ରଖିଥାନ୍ତି, ବା ଯେଉଁ ସ୍ତ୍ରୀମାନେ ନିଜ ସ୍ୱାମୀ ବ୍ୟତୀତ ପରପୁରୁଷ ସହିତ ଯୌନ ସମ୍ପର୍କ ରଖିଥାନ୍ତି, ସେମାନେ ଏହି ତପ୍ତସୁରମୀ ନର୍କକୁ ପ୍ରାପ୍ତ ହୋଇଥାନ୍ତି। ପ୍ରକୃତ ପକ୍ଷେ ଆମର ଶାସ୍ତ୍ରକୁ କୁହାଯାଇଛି ଯେ ମାତୃବତ୍ ପରଦାରେଷୁ, ଅନ୍ୟ ସ୍ତ୍ରୀମାନଙ୍କୁ ମାତୃବତ୍ ଦର୍ଶନ କରିବା ଉଚିତ, ମାତା ବୋଲି ଭାବିବା ଉଚିତ, ସେମାନଙ୍କ ସହିତ କୌଣସି ପ୍ରକାର ଯୌନ ସମ୍ପର୍କ ସ୍ଥାପିତ କରିବା ଉଚିତ ନୁହେଁ। କେବଳ ନିଜ ସ୍ତ୍ରୀ ସହିତ ବ୍ୟକ୍ତି ଯୌନ ସମ୍ପର୍କ ସ୍ଥାପିତ କରିପାରିବ, ବା ନିଜର ସ୍ତ୍ରୀ ହୋଇଥିଲେ ସେ ସ୍ୱାମୀ ସହିତ କେବଳ ଯୌନ ସମ୍ପର୍କ ସ୍ଥାପିତ କରିବ, ଅନ୍ୟ ପରପୁରୁଷମାନଙ୍କ ସହିତ ସ୍ଥାପିତ କରିବା ଯୌନ ସମ୍ପର୍କ ବହୁତ ବଡ଼ ପାପ। ଏବଂ ଏପରି ବ୍ୟକ୍ତିମାନେ ଯେଉଁମାନେ କରିଥାନ୍ତି ଏ କାର୍ଯ୍ୟ, ସେମାନେ ଏହି ତପ୍ତସୁରମୀ ନର୍କକୁ ପ୍ରାପ୍ତ ହୋଇଥାନ୍ତି। ଜନଦୂତମାନେ ଏପରି ବ୍ୟକ୍ତିମାନଙ୍କୁ ଏହି ନର୍କକୁ ନେଇ ସେ ଯଦି ସ୍ତ୍ରୀ ହୋଇଥାଏ ତାକୁ ଏକ ପୁରୁଷ ମୂର୍ତ୍ତି ଦିଆଯାଏ, ଲୁହାରେ ତିଆରି ଲୌହ ନିର୍ମିତ ପୁରୁଷ ମୂର୍ତ୍ତି, ଯିଏକି ତପ୍ତ ଗରମ ହୋଇଛି, ଗରମ ଲୁହାର ନିର୍ମିତ ତପ୍ତ ଲୌହ ନିର୍ମିତ ପୁରୁଷ ମୂର୍ତ୍ତି ତାକୁ ଆଲିଙ୍ଗନ କରିବାକୁ ଦିଆଯାଏ। ସ୍ତ୍ରୀକୁ ପୁରୁଷ ମୃତ୍ୟୁ ଆଲିଙ୍ଗନ କରିବାକୁ ଦିଆଯାଏ, ଯଦି ସେ ପୁରୁଷ ହୋଇଥାଏ ତାକୁ ସ୍ତ୍ରୀ ଲୋହ ନିର୍ମିତ ଉତ୍ତପ୍ତ ସ୍ତ୍ରୀ ମୂର୍ତ୍ତିକୁ ଆଲିଙ୍ଗନ କରିବାକୁ ଦିଆଯାଏ, ଏବଂ ପଛରୁ ଜନଉତ୍ତମାନେ ତାକୁ ଚାବୁକରେ ପ୍ରହାର କରିଥାନ୍ତି। ଏପରି ଅବସ୍ଥା ତେଣୁ ଏହିପରି ସେ ବ୍ୟକ୍ତି ସେ କଷ୍ଟ ଭୋଗ କରେ, ତପ୍ତ ସ୍ୱର୍ଣ୍ଣ ଲାଭ କରେ। ଆଉ ସିଏ ନର୍କ ହେଉଛି ଯେଉଁମାନେ ବଜ୍ର କଣ୍ଟକ ଶାଳମଳି, ଏ ନର୍କରେ ଶାଳମଳି ବୃକ୍ଷ ରହିଛି, ଶିମିଳି ବୃକ୍ଷ, ତାର ସବୁ ବହୁତ ବଡ ବଡ଼ କଣ୍ଟା ରହିଛି ଯେଉଁଟା ସବୁ ବଜ୍ର ସଦୃଶ ଶକ୍ତ ଏବଂ ତୀକ୍ଷ୍ଣ। ତେଣୁ ଏପରି ନର୍କକୁ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଅପ୍ରାକୃତ ଯୌନ କ୍ରିୟା କରିଥାନ୍ତି ବା ପଶୁମାନଙ୍କ ସହିତ ସମ୍ଭବ କରିଥାନ୍ତି, ସେମାନଙ୍କୁ ଜନଦୂତମାନେ ନେଇ ଏହି ବଜ୍ର କଣ୍ଟକ ରୂପ ଶାଳମଳି ବୃକ୍ଷରେ ଉପରେ ଲଟକେଇ ତାକୁ ଉପରୁ ତଳ ଆଡ଼କୁ ଟାଣି ଆଣନ୍ତି ସେ ବୃକ୍ଷରେ। ତେଣୁ ବଜ୍ର ସଦୃଶ କଣ୍ଟା ତାର ଶରୀରକୁ କ୍ଷତବିକ୍ଷତ କରି ତାର ସବୁ ମାଂସ ବାହାର କରେ ଏବଂ ସେ ବ୍ୟକ୍ତି ବିକଳରେ ଶିକାର କରେ। ତେଣୁ ଏହିପରି ବଜ୍ର କଣ୍ଟକ ଶାଳମଳି ନର୍କକୁ ବ୍ୟକ୍ତି ପ୍ରାପ୍ତ ହୋଇଥାଏ ଏବଂ କଷ୍ଟ ଭୋଗ କରିଥାଏ। ଆଉ ଗୋଟିଏ ନର୍କ ହେଉଛି ବୈତରଣୀ ନର୍କ। ତେଣୁ ଏହି ନର୍କଟି ହେଉଛି ନର୍କର ଗଡ଼ଖାରୀ ସଦୃଶ, ଚତୁଃପାର୍ଶ୍ୱରେ ଏହି ବୈତରଣୀ ନଦୀ ରହିଛି। ନର୍କର ଚତୁଃପାର୍ଶ୍ୱରେ ବୈତରଣୀ ନଦୀ ରହିଛି ଯାହାକି ରକ୍ତ ମାଂସ ପୂଜ ମଳ ମୂତ୍ର ଆଦିରେ ଭରା ହୋଇଛି। ତେଣୁ ଏହି ନର୍କରେ ଅସଂଖ୍ୟ ହିଂସ୍ର ପ୍ରାଣୀ ମଧ୍ୟ ଏହି ବୈତରଣୀରେ ରହିଛନ୍ତି, ବୈତରଣୀ ନଦୀରେ, ଯାହାକି ନର୍କର ଗଡ଼ଖାଇ ରୂପରେ ରହିଛି। ତେଣୁ ଯେଉଁ କ୍ଷତ୍ରିୟମାନେ ନିଜର କ୍ଷତ୍ରିୟ ଧର୍ମ ପାଳନ କରିନଥାନ୍ତି, କ୍ଷତ୍ରିୟର ଧର୍ମ ହେଲା ଧର୍ମର ରକ୍ଷା କରିବା, ଧର୍ମ ରକ୍ଷା ପାଇଁ ନିଜର ପ୍ରାଣ ଦେବା, ସେ ହେଉଛି କ୍ଷତ୍ରିୟର ଧର୍ମ। ଅନ୍ୟାୟର ପ୍ରତିବାଦ କରିବା ସେ ହେଉଛି କ୍ଷତ୍ରିୟର ଧର୍ମ, ନ୍ୟାୟକୁ ସମର୍ଥନ ଦେବା ଏବଂ ଅନ୍ୟାୟ ପ୍ରତିବାଦ କରିବା। ଯେପରି ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧରେ ସେ କ୍ଷତ୍ରିୟ ଧର୍ମ ପାଳନ ନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ, କହିଲେ ମୁଁ ଯୁଦ୍ଧ କରିବି। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କୁ ଭଗବତ ଗୀତାର ଉପଦେଶ ଦେବାକୁ ପଡ଼ିବ ଯେ ସେ ତାଙ୍କର ଧର୍ମ କିପରି ଭାବରେ ପାଳନ କରିବା ଉଚିତ, ତାହା ହେଉଛି କ୍ଷତ୍ରିୟ ଧର୍ମ, ଧର୍ମ ପାଇଁ କ୍ଷତ୍ରିୟ ଯୁଦ୍ଧ କରିବ, ଅଧର୍ମର ପକ୍ଷକରେ କ୍ଷତ୍ରିୟ ସମର୍ଥନ କରିବ ନା। କିନ୍ତୁ ଯେତେବେଳେ କ୍ଷତ୍ରିୟ ତାର ଧର୍ମ ପାଳନରେ ବିତର୍କୃହ ହୁଏ, ଧର୍ମ ପାଳନ କରେ ନାହିଁ, ତାହେଲେ ସେପରି ବ୍ୟକ୍ତିକୁ, ସେପରି କ୍ଷତ୍ରିୟକୁ ଏହି ବୈତରଣୀ ନଦୀରେ ଜନଲୋକମାନେ ନେଇ ନିକ୍ଷେପ କରିଥାନ୍ତି। ଯେଉଁ ବୈତରଣୀ ନଦୀ ମଳ ମୂତ୍ର ରକ୍ତ ପୂଜା ଆଦିରେ ଭରା ହୋଇଛି ଏବଂ ସେଥିରେ ଅନେକ ହିଂସ୍ର ପ୍ରାଣୀ ରହିଛନ୍ତି, ଯେତେବେଳେ ସେ ବ୍ୟକ୍ତି ପତିତ ହୁଏ ସେ ବୈତରଣୀ ନଦୀରେ, ସେମାନେ ସମସ୍ତେ ସେଥିରେ ତାକୁ ଖାଇବାକୁ ଆରମ୍ଭ କରିଥାନ୍ତି ଏପରି ବ୍ୟକ୍ତି, ଏବଂ ସେ ସେଠାରେ ଅତ୍ୟନ୍ତ କଷ୍ଟ ସ୍ୱୀକାର କରିଥାନ୍ତି। ପୁଣି ଆଉ ଗୋଟିଏ ନର୍କ ହେଉଛି ପୁୟୋଗ ନର୍କ। ପୁୟୋଗ ନର୍କ ମଧ୍ୟ ଠିକ ସେହିପରି ସେ ମଧ୍ୟ ମଳମୂତ୍ର ପୂଜା ଆଦିରେ ଭର୍ତ୍ତି ହୋଇଥାଏ ପୁୟୋଗ ନର୍କ। ତେଣୁ ଯେଉଁ ଶୂଦ୍ରମାନେ ଶୂଦ୍ରକୂଳରେ ଜନ୍ମଗ୍ରହଣ କରି ନିଜର ଆଚରଣ ସଂଶୋଧନ କରନ୍ତି ନାହିଁ, ଅର୍ଥାତ୍ ଶୂଦ୍ରକୂଳରେ ଜନ୍ମ ହେଲେ ମଧ୍ୟ ବ୍ୟକ୍ତି ତାର ଆଚରଣରେ ସଂଶୋଧନ କରି ସେ ତାର ବ୍ରାହ୍ମଣ ଗୁଣ ଆଣିବା ଉଚିତ। ପ୍ରକୃତପକ୍ଷେ କଳିଯୁଗରେ ସମସ୍ତେ ଶୂଦ୍ର, ଜନ୍ମନାମ ଜାୟତ ଶୂଦ୍ର, ଜନ୍ମରୁ ସମସ୍ତେ ଶୂଦ୍ର, କିନ୍ତୁ ସଂସ୍କାର ଭାବେ ବୃଦ୍ଧି ଯାଏ, କିନ୍ତୁ ସଂସ୍କାର ଦ୍ୱାରା ବ୍ୟକ୍ତି ଦ୍ୱିଜତ୍ୱକୁ ପ୍ରାପ୍ତ ହୁଏ, ତାର ଦ୍ୱିତୀୟ ଥର ଜନ୍ମ ହୁଏ। ପ୍ରଥମ ଜନ୍ମ ବାପା ମାଙ୍କ ଦ୍ୱାରା ପିତାମାତାଙ୍କ ଦ୍ୱାରା ହୁଏ, ତାକୁ ଶୌକ୍ର ଜନ୍ମ କୁହାଯାଏ, କିନ୍ତୁ ଯେତେବେଳେ ଉପନୟନ ସଂସ୍କାର ହେଉଛି ତାହା ହେଉଛି ସାବିତ୍ର ଜାଣୁଛି, ଦ୍ୱିଜତ୍ୱକୁ ଜଣେ ପ୍ରାପ୍ତ ହେଉଛି ଉପନୟନ ସଂସ୍କାର ଦ୍ୱାରା। संस्कार भवेत द्विज, वेद पाठ भवेत विप्र, एवं वेद अध्ययन कले विप्र कहनयन संस्कार पर जत व्यक्ति वेद पाठ कर विप्र कह किंतु जत ब्रह्म जानती ब्राह्मण किंतु जत ब्रह्म को जान भगवान को जान ସେତେବେଳେ ସେ ବ୍ରାହ୍ମଣ ପଦଯାତ୍ରା। ତେଣୁ ଏସବୁ ବିଧାନ ରହିଛି। ତେଣୁ ଯେଉଁ ଶୂଦ୍ରମାନେ ନିଜ ଆଚରଣକୁ ସଂଶୋଧନ ନ କରି ସେହି ପପିତ ସ୍ୱଭାବକୁ ସେହି ରହିଥାନ୍ତି, ଯଦିଓ ମନୁଷ୍ୟ ଜନ୍ମ ସେମାନଙ୍କ ପାଇଁ ଏକ ଅବସର, ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିବାର ଅବସର, କିନ୍ତୁ ସେମାନେ ଯଦି ସନ୍ତୁଷ୍ଟ ହୋଇ ରହିଥିବେ ତାଙ୍କର ପରିବେଶ ବା ଅବସ୍ଥାରେ ଶୁଭ୍ର ଜନ୍ମ ଲାଭ କରି, ତାହେଲେ ସେମାନେ ଏହି ମାର୍ଗକୁ ପ୍ରାପ୍ତ ହୋଇଥାନ୍ତି, ପୂର୍ବ ମାର୍ଗକୁ ପ୍ରାପ୍ତ ହୋଇଥାନ୍ତି। ଏବଂ ଏପରି ନର୍କରେ ଯେଉଁଠାରେ ରକ୍ତ ମଳମୂତ୍ର ବା ପୂଜା ଆଦି ଭରା ହୋଇଛି ଯେଉଁ ନର୍କରେ, ସେଠାରେ ପ୍ରସ୍ତୁତ ହୋଇ ସେମାନେ ସବୁ ତାକୁ ପାଳନ କରିଥାନ୍ତି, କାରଣ ସେମାନେ ତାଙ୍କର ସ୍ୱଭାବ ପରିବର୍ତ୍ତନ କରିନାହାନ୍ତି, ଅମେଦ୍ୟ ଗ୍ରାସ କରିଛନ୍ତି, କୌଣସି ଖାଦ୍ୟରେ କୌଣସି ବାସ ବିଚାର ରହିନି ସେମାନଙ୍କର, ଯାହା ପାଇଲେ ଖାଇବେ। ଆଜିକାଲି ଦେଖାଯାଏ ଅନେକ ଲୋକ ସେୟା କରିଥାନ୍ତି, ଖାଦ୍ୟରେ ବାସ ବିଚାର ନଥାନ୍ତି, ଯାହା ପାଇଲେ ଖାଇଲେ, ଯାହା ଭଲ ଲାଗିଲା ଯିବାକୁ ଖାଇଲେ, ଏସବୁ କ୍ଷୁଦ୍ର ସ୍ୱଭାବ ସମ୍ପର୍କ। ତେଣୁ ସେମାନଙ୍କର ଗତି ହେଉଛି ଏଇ ମାର୍ଗ, ପୂର୍ବ ମାର୍ଗ, ସେଠାରେ ସେମାନଙ୍କୁ ଦିଆଯିବ ରକ୍ତ ମଳ ମୂତ୍ର ପୂଜା ଖାଇବାକୁ ଦିଆଯିବ, ଯେହେତୁ ସେମାନେ ବାସ ବିଚାର କରିନାହାନ୍ତି ତାହେଲେ ଖାଇବାକୁ। ତେଣୁ ଖାଦ୍ୟରେ ବାସ ବିଚାର କରିବାର ଅଛି ଯେ କେଉଁଟା ହେଉଛି ସାତ୍ୱିକ ଖାଦ୍ୟ, ଆମେ ସାତ୍ୱିକ ଖାଦ୍ୟ ଗ୍ରହଣ କରିବାର ରହିଛି, ଯାହା ତାମସିକ ଆହାର ତାକୁ ତ୍ୟାଗ କରିବାର ରହିଛି, ଯେପରି ମାଛ ମାଂସ ଅଣ୍ଡା ପିଆଜ ରସୁଣ ଏସବୁ ତାମସିକ ଆହାର, ତେଣୁ ଏସବୁ ତ୍ୟାଗ କରି ସାତ୍ୱିକ ଭୋଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଭୋଗ ଲଗାଇ ସାତ୍ୱିକ ଭୋଜନ ଗ୍ରହଣ କଲେ ଆମର ବିଚାର ମଧ୍ୟ ସାତ୍ୱିକ ବିଚାର, ଚେତନାରେ ଅଗ୍ରଗତି ଘଟିବ, ତା ନହେଲେ ଆମେ ନିମ୍ନ ଚେତନାରେ ତାମସିକ ଆହାର କରି ନିମ୍ନ ଚେତନାରେ ପଡ଼ିବେ, ତାହେଲେ ଆମର ଗତି ହେବ ଏହି ପୂର୍ବତନ। ତାପରେ ଆଉ ଗୋଟିଏ ମର୍କ ହେଉଛି ପ୍ରାଣ ରୋଗ ମର୍କ, ସେମାନେ ଏହି ମର୍କକୁ ପ୍ରାପ୍ତ ହୋଇଥାନ୍ତି, ଯେଉଁମାନେ ଘରେ କୁକୁରମାନଙ୍କୁ ପାଳନ କରିଥାନ୍ତି ଏବଂ ସେମାନଙ୍କୁ ସାଥିରେ ଧରି ବନକୁ ଶିକାର କରିବା ପାଇଁ ଯାଇଥାନ୍ତି, କୁକୁରମାନଙ୍କୁ ସାଥିରେ ଧରି, କାରଣ ଏପରି ବ୍ୟକ୍ତିମାନେ ଏହି ପ୍ରାଣ ରୋଗ ନକକୁ ପ୍ରାପ୍ତ ହୋଇଥାନ୍ତି। ସେମାନେ ବନକୁ ଯାଇ ଯେପରି ପଶୁମାନଙ୍କୁ ଶିକାର କରିଥାନ୍ତି, ଠିକ୍ ସେହିପରି ସେହି ବ୍ୟକ୍ତିମାନଙ୍କୁ ନେଇ ଜନଦୂତମାନେ ଏହି ପ୍ରାଣରୋଗ ମାର୍ଗରେ ସେମାନଙ୍କୁ ବର୍ଷା ଦ୍ୱାରା ତାଙ୍କ ଶରୀରରେ ଆଘାତ କରିଥାନ୍ତି, ଆଘାତ କରି ସେମାନଙ୍କୁ ବଧ କରିଥାନ୍ତି, ସେମାନେ ଯେପରି ପ୍ରାଣୀମାନଙ୍କୁ ବଧ କରିଥାନ୍ତି, ଏବଂ ଏହିପରି ଭାବରେ ସେମାନେ କଷ୍ଟ ଭୋଗ କରିଥାନ୍ତି ଏହି ମାର୍ଗରେ ପ୍ରାଣରୋଗ ମାର୍ଗରେ। ତାପରେ ଆଉ ଗୋଟିଏ ମର୍କ ହେଉଛି ବୈଶୋଷଣ ମର୍କ, ବୈଶୋଷଣ ମର୍କକୁ ସେମାନେ ପ୍ରାପ୍ତ ହୋଇଥାନ୍ତି, ଯେଉଁମାନେ ଅହଙ୍କାରର ବଶବର୍ତ୍ତୀ ହୋଇ ସେମାନେ ବଳି ପଶୁ ବଳି ପ୍ରଦାନ କରିଥାନ୍ତି, ଦୁର୍ଗା ବା କାଳୀଙ୍କ ସମ୍ମୁଖରେ ଅହଙ୍କାରର ରସବର୍ତ୍ତୀ ହୋଇ ସେମାନେ ପଶୁ ବଳି ଦେଇଥାନ୍ତି। ତେଣୁ ସେମାନେ ଏହି ବୈଶେଷଣ ମାର୍ଗକୁ ପ୍ରାପ୍ତ ହୋଇଥାନ୍ତି, ଯେଉଁଠାରେ ଜନଦୂତମାନେ ସେମାନଙ୍କୁ ମଧ୍ୟ ସେପରି ଯୁପ କାଷ୍ଠରେ ରଖି ସେମାନେ ଯେପରି ପଶୁମାନଙ୍କୁ ବଳି ଦେଇଛନ୍ତି, ସେପରି ବ୍ୟକ୍ତିମାନଙ୍କୁ ଜନଦୂତମାନେ ଠିକ୍ ଯୁପ କାଷ୍ଠରୁ ସେପରି ତାଙ୍କର ହତ୍ୟା କରିଥାନ୍ତି ବା ବଧ କରିଥାନ୍ତି, ତାଙ୍କୁ ବଳି ଚଢ଼େଇଥାଏ। ତାପରେ ଆଉ ଗୋଟେ ନରକ ହେଉଛି ସାର ମେୟାଦର। ସାର ମେୟାଦ ନରକକୁ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଅନ୍ୟର ଘରେ ଅଗ୍ନି ସଂଯୋଗ କରିଥାନ୍ତି, ମାନେ ଅନ୍ୟର ଘର ପୋଡ଼ି ଦେଇଥାନ୍ତି ଯେଉଁମାନେ, ବା ଯେଉଁମାନେ ଅନ୍ୟକୁ ବିଷ ଦେଇଥାନ୍ତି, ବିଷ ଦେଇ ମାରିଦେବା ପାଇଁ ଚେଷ୍ଟା କରିଥାନ୍ତି, ସେମାନେ ଏହି ସାର ମେୟାଦନ ନରକକୁ ପ୍ରାପ୍ତ ହୋଇଥାନ୍ତି। ଏ ସାର ମେୟାଦନ ନରକରେ ସାତଟି କୋଡ଼ିଏ କୁକୁର ଅଛନ୍ତି ଏବଂ ସେମାନଙ୍କର ଦାନ୍ତ ଗୁଡ଼ିକ ସବୁ ବଜ୍ର ପରି ଅତ୍ୟନ୍ତ ତୀକ୍ଷ୍ଣ ଏବଂ କଠୋର। ତେଣୁ ଯମଦୂତମାନେ ଏପରି ବ୍ୟକ୍ତିକୁ ଯେଉଁମାନେ କି ଅନ୍ୟର ଗୃହରେ ଅଗ୍ନି ସଂଯୋଗ କରିଥାନ୍ତି ବା ଅନ୍ୟକୁ ବିଷ ଦେଇଥାନ୍ତି, କିମ୍ବା ଯେଉଁ ରାଜକର୍ମଚାରୀମାନେ କର ଆଦାୟ କରିବାକୁ ଯାଇ ସାଧାରଣ ଲୋକମାନଙ୍କୁ ଦଣ୍ଡିତ କରିଥାନ୍ତି ବା ପୀଡ଼ା ପ୍ରଦାନ କରିଥାନ୍ତି, ସେମାନେ ମଧ୍ୟ ଏହି ନରକକୁ ପ୍ରାପ୍ତ ହୋଇଥାନ୍ତି ସାର ମେୟାଦ। ତେଣୁ ସାତଶହ କୋଡ଼ିଏଟି କୁକୁର ଏକା ଥିଲେ ସେ ବ୍ୟକ୍ତି ଉପରେ ଆକ୍ରମଣ କରି ତାକୁ ଚାରି ଦିଗରୁ କାମୁଡ଼ିବାକୁ ଆରମ୍ଭ କରନ୍ତି ସେ ବ୍ୟକ୍ତି, ଏବଂ ଏହିପରି ଭାବରେ ତାର ଶରୀରକୁ ସେମାନେ ଖଣ୍ଡ ଖଣ୍ଡ କରିଦିଅନ୍ତି। ତେଣୁ ସେ ବ୍ୟକ୍ତି ଏହିପରି ଭାବରେ କଷ୍ଟ ପ୍ରାପ୍ତ ହୋଇଥାଏ ମାତ୍ର ସାର ମେୟାଦ ମୃତ୍ୟୁ। ଆଉ ଗୋଟିଏ ନର୍କ ହେଉଛି ଅଭିଜ୍ଞ ମତ ନର୍କ। ଅଭିଜ୍ଞ ମତ ନର୍କ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ କୋର୍ଟ କଚେରୀରେ କିମ୍ବା ପଞ୍ଚାୟତ ସ୍ଥାନରେ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିଥାନ୍ତି, ମିଥ୍ୟା ସାକ୍ଷୀ ଦେଇଥାନ୍ତି, ଅର୍ଥ ବ୍ୟବହାର ହେଉ ନା କୌଣସି କାରଣବଶତଃ ହେଉ, ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଦେଇଥାନ୍ତି, ମିଥ୍ୟା ସାକ୍ଷୀ ଦେଇଥାନ୍ତି, ସେମାନେ ଏହି ଅଭିଜ୍ଞ ନର୍କକୁ ପ୍ରାପ୍ତ ହୋଇଥାନ୍ତି। ଏହି ନର୍କରେ ଆଠଶହ ମାଇଲ ଉଚ୍ଚତା ବିଶିଷ୍ଟ ପର୍ବତ ରହିଛି। ତେଣୁ ଜନଦୂତମାନେ ଏପରି ବ୍ୟକ୍ତିକୁ ସେହି ଆଠଶହ ମାଇଲ ଉଚ୍ଚତା ବିଶିଷ୍ଟ ପର୍ବତ ଉପରକୁ ନେଇ ତାର ମୁଣ୍ଡ ତଳକୁ କରି ତଳକୁ ଫିଙ୍ଗିଥାନ୍ତି, ଏବଂ ତଳେ ସବୁ ପଥର ରହିଛି, ପଥରିଆ ଭୂମି, ଯଦି ସେଥିରେ ଜଳ ଥିବା ପରି ଦେଖାଯାଇଥାଏ କିନ୍ତୁ ଜଳ ନଥାଏ। ତେଣୁ ଆଠଶହ ମାଇଲ ଉପରୁ ତାର ମୁଣ୍ଡ ତଳକୁ କରି ସେ ପଥରିଆ ଭୂମିକୁ ନିକ୍ଷେପ କରିଥାନ୍ତି ଜନଦୂତ। ଆମେ କଳ୍ପନା କରିବା କ'ଣ ତାର ଅବସ୍ଥା ହେବ। ତେଣୁ ସେ ବ୍ୟକ୍ତି ଏପରି ବାରମ୍ବାର ତାକୁ କଷ୍ଟ ଦେଇଥାନ୍ତି ଜନଦୂତ, ସେ କଷ୍ଟ ପାଇବ ପୁଣି ତାର ମୃତ୍ୟୁ ହେବ। ତେଣୁ ଏହିପରି ଭାବରେ ସେ ଏହି ଯନ୍ତ୍ରଣା ଭୋଗ କରିଥାଏ। ଆଉ ଗୋଟିଏ ନର୍କ ହେଉଛି ଅୟପାଣ ନର୍କ, ଅର୍ଥାତ୍ ଯେଉଁମାନେ ସୁରାପାନ କରିଥାନ୍ତି, ମାଦକ ଦ୍ରବ୍ୟ ସେବନ କରିଥାନ୍ତି, ମଦ ପିଇଥାନ୍ତି ବା ମାଦକ ଦ୍ରବ୍ୟ ସେବନ କରିଥାନ୍ତି, ସେମାନଙ୍କ ପାଇଁ ହେଉଛି ଅୟପାଣ ନର୍କ। ଅୟପାନ ନର୍କରେ ସେମାନଙ୍କୁ ନେଇ ଜନଦୂତମାନେ ଅୟପାନ ନର୍କରେ ନିକ୍ଷେପ କରିଥାନ୍ତି ଯେଉଁମାନେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ଏବଂ ଜନଦୂତମାନେ ତାଙ୍କର ଛାତି ଉପରେ ବସି ବା ଛାତି ଉପରେ ପ୍ରହାର କରନ୍ତି, ଏବଂ ତାଙ୍କର ମୁଖରେ ଲୁହାକୁ ଗରମ କରି ତରଳେଇ ସେ ତରଳ ଲୌହକୁ ଢାଳିଥାନ୍ତି ସେମାନଙ୍କ ମୁଖରେ। ସେମାନେ ଯେପରି ସୁରାପାନ କରୁଛନ୍ତି ବା ମଦ୍ୟପାନ କରୁଛନ୍ତି ସେପରି ତରଳ ଲୁହାକୁ ପାନ କରିବାକୁ ଦିଅନ୍ତି ଜନଦୂତମାନେ। ଏହିପରି ସେମାନେ କଷ୍ଟ ଭୋଗ କରିଥାନ୍ତି ଅୟପାନ ନର୍କ। ଏବଂ ଆଉ ଗୋଟିଏ ନର୍କ ହେଉଛି କ୍ଷାର କର୍ଦ୍ଦମ ନର୍କ। ତେଣୁ ଏ ନର୍କରେ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଉଚ୍ଚକୂଳର ଅବମାନନା କରିଥାନ୍ତି, ଯେଉଁମାନେ ନୀଚକୂଳରେ ଜନ୍ମ ହୋଇ ଯେଉଁମାନେ ଉଚ୍ଚକୂଳ ଅର୍ଥାତ୍ ଯେଉଁମାନେ ଶିକ୍ଷା ଦୀକ୍ଷା জন্ম বা ত্যাগ তপস্যার উন্নত বা উত্তরকূলের যে জন্ম সে প্রতি অবমাননা করতে বা মহৎ মহৎ অপমান দোষের সে দোষী তেমন এপরি ব্যক্তি মানুষ এই ক্ষার কর্দম নর্করে পতিত হওয়া পড়ে জনুত মানে এই নর্করে সে নিক্ষেপ করে বিভিন্ন প্রকার যন্ত্রণা কষ্ট দিয়ে যে মহৎ ব্যক্তির অতিক্রম করে আর গোটিয়ে নর্ক হচ্ছে রক্ষগণ ভোজন নর্ক রক্ষগণ ভোজন নর্কু সেই প্রাপ্ত হচ্ছে যে মানে কালীঙ্ নিকটরে ভদ্রকালী বা ভৈরবী নিকটরে নরবলি প্রদান করে নরবলি প্রদান করে সে মাংসক ভক্ষণ করে সে রক্ষগণ ভোজন নর্কু প্রাপ্ত হচ্ছে সে নর্কক প্রাপ্ত হলে যে বই দিয়া যাই সেখানে রাক্ষা করে জন্মগ্রহণ করে এপরি ব্যক্তি সেখানে সে বই দিয়ে তার মাংসক ভক্ষণ করে সে আনন্দের চিৎকার করেন এই রাক্ষাগণ ভোজন আর গোটি নর্ক হচ্ছে শূলপ্রত এই নর্কক সেমানে প্রাপ্ত হচ্ছে যে ঘরে বিভিন্ন প্রকার পশুপক্ষী মানুষ রক্ষি থাকে পাই থাকে পুত্র সদৃশ কিন্তু পরবর্তী অবস্থার সে কাটি তার মাংস খাই যেপর কুকুড়া ছেলে মেন্ডা ঘর লোক মানে পালন করে থাকে সময় আসলে সে কাটি তার মাংস ভক্ষণ করে থাকে তেমন সে মাংস রয়েছে ষোলপ্রত নর্ক যেমন সে নর্কক নেই সে শরীরের বর্ষা দ্বারা আঘাত করে ষোল দ্বারা আঘাত করে যেপরে সেই প্রাণী মানুষ বধ করে সে জনত মানে সেইপরি বধ করে বর্ষা দ্বারা আঘাত করে এবং সেখানে সে নর্করে ষোলপ্রত নর্করে ব্যক্তি যেত ক্ষুধা তৃষ্ণার পীড়িত হুয়ে সেখানে অনেক বগ এবং শাগুণ আছেন যে থন্ত মধ্যে বজ্র থন্ত সে আসে তাকে চতুর্দিগর ফুঙ্কিবা আরম্ভ করেন তেমন ব্যক্তি আর্থভাবে করে চিৎকার করে কষ্ট আর গোটিয়ে নর্ক হচ্ছে দ্বন্দ্ব শুক্র নর্ক যে পুরুষ মানে সর্প সমান ক্রোধী স্বভাব যুক্ত যে ক্রোধ স্বভাব সম্পন্ন সর্বোপরি ক্রোধ সম্পন্ন স্বভাব যুক্ত সে এই নর্করে পতিত হয়ে এবং এই নর্করে সপ্ত ফণা বিশিষ্ট সর্প সব রয়েছে তেমন ক্রোধী ব্যক্তি যেপর অন্য মানুষ ক্রোধ প্রকাশ করে সর্বপরি ফঁ ফঁ এই ক্রোধ প্রকাশ করে অন্য মানুষ গাড়ি দিয়ে তেমন এই নর্করে পতিত হলে সে নর্করে সপ্তাহ সর্প মানে তার শরীর দংশন করে এইপরি সে ব্যক্তি এই নর্করে কষ্ট প্রাপ্ত হয়ে এবং সর্প মানকর আহার হয়ে গ্রাস হয়ে আর গোটিয়ে নর্ক হচ্ছে অবর্ত নিরোধন এই নর্কক সে প্রাপ্ত হচ্ছে যে কৌশি ব্যক্তি নেই অন্ধকূপ মধ্যে বা পর্বত গুমফা মধ্যে আবদ্ধ করে রাখছেন তেমন সেপরি ব্যক্তি মানে এই অবট নিরোধন নর্কক প্রাপ্ত হচ্ছে যে নর্করে বিষাক্ত ধূয়া সবু রয়েছে তেমন সেই নর্করে এপরি ব্যক্তি পকা যায় তেমন বিষাক্ত ধূয়া মধ্যে শ্বাসরুদ্ধ হয়ে সে ব্যক্তি কষ্ট হচ্ছে যেপরি সে কষ্ট দিয়েছি অন্য মানুষ গুমফা ভিতরে বা অন্ধকূপ ভিতরে রাখি সে নিজে সেপরি কষ্ট ভোগ করছে তারপরে আর গোটি নর্ক হচ্ছে পর্যাবর্তন নর্ক ଏହି ମାର୍ଗକୁ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଘରେ ଖାଇ ଘରକୁ ଅତିଥି ଆସିଲେ ଅତିଥିମାନଙ୍କ ପ୍ରତି କ୍ରୋଧ ଦୃଷ୍ଟି ନିକ୍ଷେପ କରିଥାନ୍ତି। ସାଧାରଣ ଭାବରେ ଏହା ହେଉଛି ଗୃହସ୍ଥର ଧର୍ମ ଯେ କୌଣସି ଅତିଥି ଘରକୁ ଆସିଲେ ତାକୁ ଆଦର ସତ୍କାର କରିବ, କିନ୍ତୁ ତା ପରିବର୍ତ୍ତେ ଯଦି କେହି ଅତିଥି ପ୍ରତି ଅତିଥିକୁ କ୍ରୋଧ ଦୃଷ୍ଟିରେ ଦେଖିଥାଏ, ଇଏ କାହିଁକି ଆମ ଘରକୁ ଆସିଲେ, ଆଜିକାଲି ବହୁତ ଦେଖାଯାଏ ସହରମାନଙ୍କରେ ଯେ କୌଣସି ଅତିଥି ଅଚିହ୍ନା ଅତିଥି ଆସିଲେ ଘରକୁ ସାଧାରଣତଃ ଗୃହସ୍ଥମାନେ କ୍ରୋଧ ପ୍ରକାଶ କରିଥାନ୍ତି, ତା ଅନେକ ସମୟରେ ଗାଳି ଗୁଳଜ ବି କରିଥାନ୍ତି ବା ଅତିଥିକୁ ଦେଖି କବାଟ ବନ୍ଦ କରିଦିଅନ୍ତି, ଏସବୁ ଦେଖାଯାଏ। ତେଣୁ ଯେଉଁମାନେ ଅତିଥିକୁ କ୍ରୋଧ ଦୃଷ୍ଟିରେ ଦେଖନ୍ତି ତେଣୁ ସେମାନେ ଏହି ପର୍ଯ୍ୟାବର୍ତ୍ତନ ନର୍କକୁ ପ୍ରାପ୍ତ ହୁଅନ୍ତି। ଜନଲୋକମାନେ ପର୍ଯ୍ୟାବର୍ତ୍ତନ ନର୍କରେ ସେମାନଙ୍କୁ ନେଇ ଫିଙ୍ଗିଥାନ୍ତି, ଯେଉଁଠାରେ ସବୁ ବଗ ଏବଂ କାକମାନେ ରହିଛନ୍ତି, ଯେଉଁମାନଙ୍କର ଥଣ୍ଟ ଗୁଡ଼ିକ ବଜ୍ର ସଦୃଶ, ସେମାନେ ସେ ବ୍ୟକ୍ତିକୁ ଥଣ୍ଟ ଦ୍ୱାରା ଆଘାତ କରି ତାର ଚକ୍ଷୁକୁ କାଢି ନିଅନ୍ତି। ଯେଉଁ ଚକ୍ଷୁରେ ସେ ଅତିଥିଙ୍କୁ କ୍ରୋଧ ଦୃଷ୍ଟିରେ ଚାହିଁଦେବା ସେ ଚକ୍ଷୁକୁ ସେମାନେ କାଢି ନିଅନ୍ତି ବଗ ଏବଂ କାକମାନେ। ଆଉ ଗୋଟିଏ ନର୍କ ହେଉଛି ଶୁତିମୁଖ ନର୍କ। ଯେଉଁ ବ୍ୟକ୍ତି ନିଜ ସମ୍ପତ୍ତି ଉପରେ ଗର୍ବ କରେ ଏବଂ ସମ୍ପତ୍ତିର ରକ୍ଷା ଏବଂ ବୃଦ୍ଧି କରିବା ପାଇଁ ସମ୍ପତ୍ତି ବୃଦ୍ଧି କରିବା ପାଇଁ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥାଏ, ସେପରି ବ୍ୟକ୍ତିକୁ ଜନଦୂତମାନେ ନେଇ ଶୁଚିମୁଖ ନର୍କରେ ନିକ୍ଷେପ କରିଥାନ୍ତି। ଏବଂ ଏହି ନର୍କରେ ଜନଦୂତମାନେ ଛୁଞ୍ଚି ଦ୍ୱାରା ତାର ଶରୀରକୁ ସିଲେଇ କରିଥାନ୍ତି। ଯେଉଁ ବ୍ୟକ୍ତି ଧନ ସମ୍ପତ୍ତି ପାଇଁ ପାପ କାର୍ଯ୍ୟ କରିଥାଏ ଧନ ସମ୍ପତ୍ତି ବୃଦ୍ଧି ଦ୍ୱାରା, ତେଣୁ ଏହିପରି ସୁଖଦେବ ଗୋସ୍ୱାମୀ ଯେତେବେଳେ ନର୍କର ବର୍ଣ୍ଣନା କଲେ ପରୀକ୍ଷିତ ମହାରାଜ ଏହି ନର୍କ ଯନ୍ତ୍ରଣା କଥା ଶ୍ରବଣ କରି ସେ ଅତ୍ୟନ୍ତ ଦୁଃଖୀ ହେଲେ। ତେଣୁ ସେ ଭାବିଲେ ଯେ ପ୍ରକୃତରେ କେତେ କଷ୍ଟ, ପ୍ରାଣୀମାନେ ଅଜ୍ଞାନତା ବଶ ଏହି ପାପ କାର୍ଯ୍ୟ କରୁଛନ୍ତି ଏବଂ ତାର ପରିଣାମ ସ୍ୱରୂପ ଏସବୁ ନର୍କ ଯନ୍ତ୍ରଣା ଭୋଗ କରିବା ପାଇଁ ବାଧ୍ୟ ହେଉଛନ୍ତି, କେତେ କଷ୍ଟ। ତେଣୁ ପରୀକ୍ଷିତ ମହାରାଜ କି ଭଗବାନଙ୍କର ପରମ ଭକ୍ତ ଥିଲେ, ଭକ୍ତର ହୃଦୟ ହେଉଛି କୋମଳ, ଭକ୍ତ ଅନ୍ୟର ଦୁଃଖ ସହନ କରିପାରିବ ନାହିଁ, ଯେ ଭକ୍ତ ନୁହେଁ ତାର ସ୍ୱଭାବ ଭକ୍ତ ସ୍ୱଭାବର ସମ୍ପୂର୍ଣ୍ଣ ବିପରୀତ, ଯେ ଅଭକ୍ତ ସେ ଅନ୍ୟର ଦୁଃଖ ଦେଖିଲେ ଖୁସି ହେବ, ପର ଦୁଃଖେ ସୁଖୀ ଏବଂ ପର ସୁଖେ ଦୁଃଖୀ। ତେଣୁ ଅଭକ୍ତମାନେ ସେମାନେ ଅନ୍ୟର ସୁଖ ଦେଖିଲେ ସହିପାରନ୍ତି, ସେମାନେ ଦୁଃଖୀ ହୁଅନ୍ତି ଏବଂ ଅନ୍ୟର ଦୁଃଖ ଦେଖିଲେ ସେମାନେ ସୁଖୀ ହୋଇଥାନ୍ତି, କିନ୍ତୁ ଯେଉଁମାନେ ବୈଷ୍ଣବ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ ସେମାନେ ସମ୍ପୂର୍ଣ୍ଣ ବିପରୀତ ଆଚରଣ କରିଥାନ୍ତି, ଅର୍ଥାତ୍ ଅନ୍ୟର ଦୁଃଖ ଦେଖିଲେ ସେମାନେ ଦୁଃଖୀ ହୋଇଥାନ୍ତି ଏବଂ ଅନ୍ୟର ସୁଖ ଦେଖିଲେ ସେମାନେ ସୁଖୀ ହୋଇଥାନ୍ତି, ଇଏ ହେଉଛି କୃଷ୍ଣ ଭକ୍ତର ସ୍ୱଭାବ। ତେଣୁ ମହାରାଜ ପରୀକ୍ଷିତ ସେ ଯେହେତୁ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ, ଯେତେବେଳେ ସେ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ସେ ଶ୍ରବଣ କଲେ ଯେ ଯେଉଁମାନେ ପାପ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ସେମାନେ ଏତେ କଷ୍ଟ ନର୍କରେ ଭୋଗ କରୁଛନ୍ତି, ତେଣୁ ତାଙ୍କର ହୃଦୟ ବିଜଳିତ ହେବ। ସେ ଚାହିଁଲେ ଜାଣିବା ପାଇଁ ଯେ କିପରି ଭାବରେ ଲୋକମାନେ ଏହି ପାପ କାର୍ଯ୍ୟ କରିଥିବା ଯୋଗୁଁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ଯାଉଛନ୍ତି, ସେ ନର୍କ ଯନ୍ତ୍ରଣାରୁ କିପରି ସେମାନେ ରକ୍ଷା ପାଇବେ, କାରଣ ଆମର ଜ୍ଞାତ ସ୍ତରରେ ବା ଅଜ୍ଞାତ ସ୍ତରରେ ଆମେ ଅନେକ ପାପ କାର୍ଯ୍ୟ କରିସାରିଛୁ, ଯେହେତୁ ଆମେ ଜାଣିବା ଆମେ କ'ଣ କରିବା ଉଚିତ କ'ଣ ନ କରିବା ଉଚିତ, ତେଣୁ ଅନେକ ପାପ କାର୍ଯ୍ୟ ହେଇସାରିଛୁ ଆମେ କରିସାରିଛୁ, ତାହେଲେ ବର୍ତ୍ତମାନ ଉପାୟ କ'ଣ? ଆମେ ଯେତେବେଳେ ଜାଣୁଛୁ ଯେ ପାପ କାର୍ଯ୍ୟର ଦଣ୍ଡ ଏତେ କଠୋର, ନରକ ଯନ୍ତ୍ରଣା ଭୋଗ କରିବାକୁ ହେବ, ତାହେଲେ ସେ ପାପରୁ ମୁକ୍ତ ହେବାର ଉପାୟ କ'ଣ? ଏହା ସ୍ୱାଭାବିକ ପ୍ରଶ୍ନ ଆସିବ ମନରେ ଯେ ଆମେ କିପରି ଭାବରେ ମୁକ୍ତ ହୋଇପାରିବା ତାପରେ। ତେଣୁ ପରୀକ୍ଷିତ ମହାରାଜ ସେ ଶୁକ୍ରଦେବ ଗୋସ୍ୱାମୀ ଯାଇ ପ୍ରଶ୍ନ କରିଛନ୍ତି ଯେ ଏତେ କଷ୍ଟ ଏତେ ଯନ୍ତ୍ରଣା ଲୋକମାନେ ନରକରେ ଭୋଗ କରୁଛନ୍ତି, ବିଭିନ୍ନ ପ୍ରକାର ଅଜ୍ଞାତ ସ୍ଥାନରେ ପାପ କାର୍ଯ୍ୟ କରିଥିବା ହେତୁ, ତେଣୁ ସେମାନେ ପାପରୁ ମୁକ୍ତ କିପରି ହେବେ? ଏ ନରକ ଯନ୍ତ୍ରଣାରୁ ସେମାନେ କିପରି ମୁକ୍ତ ହେବେ ଆପଣ କୃପା କରି କୁହନ୍ତୁ। ତେଣୁ ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା ମହାରାଜ ପରୀକ୍ଷିତଙ୍କ। ତେବେ ଶ୍ରୀ ଶୁକଦେବ ଗୋସ୍ୱାମୀ ଯେତେବେଳେ ଦେଖିଲେ ଯେ ମହାରାଜ ପରୀକ୍ଷିତଙ୍କର ହୃଦୟ ବିଗଳିତ ହେଉଛି ଲୋକମାନଙ୍କର ଦୁଃଖରେ କଷ୍ଟରେ, ତେଣୁ ସେ ତାର ଉପକାର କ'ଣ, ତାର ଉପାୟ କ'ଣ ସେ ପ୍ରଶ୍ନ କରୁଛନ୍ତି। ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ ବର୍ତ୍ତମାନ ଗୁରୁର ଭୂମିକାରେ ରହିଛନ୍ତି ଏବଂ ପରୀକ୍ଷିତ ମହାରାଜ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କର ଶରଣାଗତ ହୋଇ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରି ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି ଏବଂ ଶ୍ରୀ ଶୁକଦେବ ଗୋସ୍ୱାମୀ ତାଙ୍କ ପ୍ରଶ୍ନର ଉତ୍ତର ଦେଇଚାଲିଛନ୍ତି। ତେଣୁ ଅନେକ ସମୟରେ ଗୁରୁ ଶିଷ୍ୟର ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସେ ଶିଷ୍ୟକୁ ପରୀକ୍ଷା କରିଥାଏ ଯେ ଶିଷ୍ୟର କେତେ ଦୂର ଜ୍ଞାନ ରହିଛି ଏବଂ ସେ କେଉଁ ଉତ୍ତରକୁ ଠିକ ଭାବରେ ଗ୍ରହଣ କରିପାରିବ, ତାର ମନସ୍ଥିତି କ'ଣ ରହିଛି, ସେ କେତେ ବୁଝିଛି ଏହି ବୈଦିକ ଜ୍ଞାନ। ତେଣୁ ଗୁରୁ ତାକୁ ପରୀକ୍ଷା କରି ସେହି ଅନୁସାରେ ସେ ଦିବ୍ୟ ଜ୍ଞାନ ପ୍ରଦାନ କରିଥାନ୍ତି। ତେଣୁ ସେ ଶୁକଦେବ ଗୋସ୍ୱାମୀ ଯେତେବେଳେ ଦେଖିଲେ ଯେ ମହାରାଜ ପରୀକ୍ଷିତ ଏ ପ୍ରଶ୍ନ କରୁଛନ୍ତି କିପରି ଭାବରେ ଲୋକମାନେ ଏ ପାପରୁ ମୁକ୍ତ ହେବେ, ନରକ ଯନ୍ତ୍ରଣାରୁ ମୁକ୍ତ ହେବେ, ସେତେବେଳେ ସେ ପରୀକ୍ଷିତ ମହାରାଜଙ୍କୁ ପରୀକ୍ଷା କରିବା ପାଇଁ ଏପରି ଗୋଟିଏ ଉତ୍ତର ଦେଲେ ଯେଉଁ ଉତ୍ତରରେ ପରୀକ୍ଷିତ ମହାରାଜ ସନ୍ତୁଷ୍ଟ ହେବ ନାହିଁ। ତେବେ ସେହି ଉତ୍ତର କଥା ଆମେ କାଲି ଶ୍ରବଣ କରିବା ଶୁକଦେବ ଗୋସ୍ୱାମୀଙ୍କର ଉତ୍ତର। ଆଜି ସମୟ ହେଇଯାଇଛି, ତେବେ କାଲି ଆମେ ଏ କଥା ଶ୍ରବଣ କରିବା ପରୀକ୍ଷିତ ଶୁକଦେବ ଗୋସ୍ୱାମୀଙ୍କର ଉତ୍ତର ଏବଂ ତାର ସମାଧାନ କିପରି ଭାବରେ ଆମେ ଏ ନରକ ଯନ୍ତ୍ରଣାରୁ ଉଦ୍ଧାର ହେବା, ଆଉ ନରକ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିବ ନାହିଁ। ଯଦି ଆମେ ଅଜ୍ଞାନ ସ୍ତରରେ ଅନେକ ପ୍ରକାର ପାପ କାର୍ଯ୍ୟ କରିଛେ, ତଥାପି ଆମେ କିପରି ମୁକ୍ତ ହୋଇପାରିବା?